नमो भगवते वासुदेवाय। मैंने बहुत दिन परे हमारे केंद्र रे जो रविवार सत्संग कार्यक्रम अनुष्ठान करिया को जाउछे अनुष्ठित होवा को जाउछे। प्रभुपाद जी महाराज जेतेबेले विदेश रे थिले, कारण विदेश लोक मानको अलगा समय समय मिले ना, तम केवल सटरडे संडे तम दुईटा दिन छुट्टी मिले। प्रभुपाद तम देथिले बा विदेश रे तमको लव फिस्ट को जाय, समय से दिन फांका होंते केवल मंदिर को आसंती, अलगा समय से आसी परंदेनी, तंगर तो 100 किलोमीटर जीवा को पड़े मंदिर को, समय भी नहीं। जेमिति वर्तमान रे ओडी भारत रे एटा हेगला, भारत रे वर्तमान लोकों को समय नहीं, केवल संडे मानकर केवल समय। साधु संघ सर्वदा ही करिया दरकार, प्रतिदिन करिया दरकार। आम गीतार गोटे श्लोक पाठ करी किसी कथा मैंने श्रवण करिया, षष्ठ अध्याय पंचम श्लोक। उद्धरेदात्मनात्मानं नात्मनं अवसादयेत् ह्यात्मैव ह्यात्मनो बन्धुरात्मैव रिपुरात्मनः। अनुवाद, व्यक्ति मन साहाय्यरे निजकु उपरकु उठाइबा उचित, तळकु नेबा उचित नुहे। मन बद्ध जीवात्मार बंधु तथा शत्रु मध्य अटे। भावार्थ, आत्मा शब्द विभिन्न स्थल विभिन्न अर्थरे शरीर मन और आत्मा यही अर्थरे व्यवहृत हुए। जोग मार्ग में मन और बद्ध जीवात्मा बड़ गुरुत्वपूर्ण अटंती। जोग मार्ग में मन हेउछि प्रधान, एठार आत्मा कहिले मन को बुझाए। जोग साधनार उद्देश्य हला मन संयम करिबा एवं इंद्रिय भोग्य विषय वस्तु दूरे आणिबा। एठार जोर दे कह जाउछि जे मन को एपरि तालीम करिबाकु पड़िबो जेपरी एहा बद्ध जीवात्मा को अविद्या रूपक घन अंधकार रो उद्धार करी पारिबो। भौतिक स्थिति रे व्यक्ति मन और इंद्रियर वशीभूत हो पड़ता। वास्तव में विशुद्ध आत्मा ए भौतिक जगत रे बंधन रे पड़ जाइछि। मनर अहंकार भूत प्रकृति को उपभोग करिवार इच्छा करिवारु आत्मा एपरी बंधन दशा भोग करुछि। एणु मन को एपरी तालीम देवा को पड़िबो जेपरी एहा भूत प्रकृतिर मोहिनी शक्ति रे आकृष्ट हेबो नाही, एवं एहिपरि भावरे बद्ध जीवात्मा को बंधन रक्षा करा जाय पारिबो। इंद्रिय भोग्य विषय वस्तु प्रति आकृष्ट होई व्यक्ति निज को निम्न स्तर को नेबा उचित नुहे। व्यक्ति जेते अधिक परिमाण रे इंद्रिय भोग्य विषय वस्तु प्रति आकृष्ट हेबो सेतिक परिमाण रे भौतिक बंधन रे पड़िबो। बंधन रु मुक्त हेबार सर्वोत्तम पंथा होची मन को कृष्ण ठार लगाइबा। एठारे ही शब्द प्रयोग तात्पर्य हला मन को कृष्ण ठारे लगाइबा। ही शब्द रे तात्पर्य हला ए कथा पर जोर देवा, अर्थात व्यक्ति एहा करिबा उचित। कथित अछि मन एवं अनुसरणम कारण बंध मुख्य बंध्याय विषय संग मुक्ति निर्विषय मन। मानव पक्षरे मन बंधन तथा मुक्तिर कारण अटे। मन इंद्रिय भोग्य विषय वस्तु निमज्जित हेले ता बंधनर कारण हुए, एवं ता सेगुड़ी दूरे गले ता मुक्तिर कारण हुए। तेणु जो मन सर्वदा कृष्ण चेतन अच्छी ता परम मुक्तिर कारण बोली बुझा पड़े। मैंने जो कृष्ण भगवान जो श्लोक गीतार कहते गीता हंतु भागवत हंतु आपको जोग मार्ग कहा जाए। आम गोटे मार्ग रे जाऊे नाम सब विभिन्न अच्छे संसार जो जो मैंने संसार पथरे जानते हैं कौन कहुए संसार मार्ग से संजतर कथा किसी ना धन कमार मत अच्छी मो पा छुआर दायित्व नवार अच्छी मोर झे बहार कर संसार मार्ग। आम जो पथरे आसुचे से ब्रह्मचारी हूँ गृहस्थ हूँ बानप्रस्थ हूँ सन्यास हूँ कृष्ण चेतन हूँ गोटे जोग मार्ग। जोगर लक्ष्य कौन है जोग जो शब्द रही क्या सहित जोग जो करोग शब्द प्लस कौन ना प्लस जो लगुच दिटा जिन भर प्लस लगुच ना 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 माइनस जो लगुच दिटा जिन भर माइनस लगुच ना जोगर अर्थ है प्लस जोग युक्त हवा क्या सांगे क्या युक्त करा ଯୋଗ ମାର୍ଗରେ ଆମେ ଆସୁଛେ, କାହାକୁ କାହା ସାଙ୍ଗରେ ଯୁକ୍ତ କଲେ ଗୋଟା ଯୋଗ ମାର୍ଗ ହବ? ଆମକୁ ଆମକୁ ନିଜକୁ ଯୁକ୍ତ କରିବାକୁ ପଡିବ କାହା ସାଙ୍ଗରେ? ପରମାତ୍ମା ଭଗବାନ କୃଷ୍ଣଙ୍କ ସାଙ୍ଗରେ। ଆମେ ହଉଛେ ଆତ୍ମା, ଆତ୍ମାକୁ ପରମାତ୍ମାଙ୍କ ସାଙ୍ଗରେ ଯୁକ୍ତ କରିବାକୁ ପଡିବ। କିନ୍ତୁ ଆତ୍ମା ଆଉ ପରମାତ୍ମା ଦୁଇ ଜଣଙ୍କ ଭିତରେ ଯୋଉ ଯୋଗ ସମ୍ବନ୍ଧଟାକୁ, ଯୋଉ ଯୁକ୍ତ ସମ୍ବନ୍ଧଟା ଅନାଦିକାଳରୁ ଥିଲା, ଆକୁ ମଝିରେ ଜଣେ ରହିଛି ଯିଏକି ଯୋଗ କରିବାକୁ ଦଉନି, ଜଣେ ନାହିଁ, ତାର ପୁରା ଗୋଟେ ଦଳ ନେଇକି ସେ ରହିଛି। ଏଟା ଯୋଗ ମାର୍ଗ, ସବୁବେଳେ ମନେ ରଖିବା ଦରକାର। କାହିଁକି ଏତେ କୁହାଯାଉଛି ତୁମେ ଏମିତି ଖାଇବ, ଏତେ ସମୟରେ ଉଠିବ, ଏତେ ସମୟରେ ଶୋଇବ? ଆମେ ମାନେ ଭକ୍ତ ହେଇଗଲା ପରେ ବହୁତ ଚିନ୍ତା କରନ୍ତି, ଆମର ଏଟା କି ଦରକାର ନାହିଁ, ଆମର ଭୋଗ ଲଗାଇବାର ଅଛି, ଯାହା ବି ଭୋଗ ଲଗେଇ ଯାହା ବି ଖାଇଦେବା, ଯେତେବେଳେ ଉଠିବା ଯେତେବେଳେ ଟିକେ ଜପ କରିଦେବା। ନାଇଁ ନାଇଁ, ଏଟା ଯୋଗ ମାର୍ଗ। କେଉଁ ଯୋଗ ମାର୍ଗ ଏଟା? ଆମେ ଭକ୍ତି ଯୋଗରେ ଆମେ ଆତ୍ମା, ଆମେ ଚାହୁଁଛେ କୃଷ୍ଣଙ୍କ ସହିତ ସମ୍ବନ୍ଧ ରଖିବା। ଆଚ୍ଛା, ଅଷ୍ଟାଙ୍ଗ ଯୋଗରେ ଯୋଗୀମାନେ ଚାହୁଁଛନ୍ତି ପରମାତ୍ମାଙ୍କ ସହିତ ସମ୍ବନ୍ଧ ରଖିବା, ସେଟା ଅଷ୍ଟାଙ୍ଗ ଯୋଗ। ଭଗବାନଙ୍କ ସହିତ ଆତ୍ମାକୁ ସେ ସମ୍ବନ୍ଧ କରିବା ପାଇଁ ଚାହୁଁଛନ୍ତି, ସେ ପରମାତ୍ମାଙ୍କ ସହିତ ସମ୍ବନ୍ଧ ହେବା ପାଇଁ ଯୋଗୀ ଚାହୁଁଛି। ଆମେ କଣ ଚାହୁଁଛେ? ଆମେ ଚାହୁଁଛେ କୃଷ୍ଣଙ୍କ ସହିତ ସମ୍ବନ୍ଧ ହେବା। ତ ଭଗବାନଙ୍କ ସହିତ ସମ୍ବନ୍ଧ ହେବାକୁ ହେଲେ ଆତ୍ମାକୁ କଣ କରିବାକୁ ପଡିବ, କେଉଁ ମାର୍ଗରେ ଯିବାକୁ ପଡିବ? ଗୋଟେ ଯୋଗ ମାର୍ଗରେ। ତେଣୁ ଆମ ପାଇଁ କେଉଁ ମାର୍ଗ ଦିଆଯାଇଛି? ଆମେ ଯୋଉ ମାର୍ଗରେ ଆସୁଛେ, ଆମେ ଭକ୍ତି ଯୋଗ ମାର୍ଗରେ ଆସୁଛେ। ତେଣୁ ଆମେ ଯେତେବେଳେ ଯୋଗ ମାର୍ଗରେ ଆସୁଛେ, ଯୋଗ ମାର୍ଗର ବିଧି ରହିଲା, ଯୋଗ ମାର୍ଗର ବିଧି ଗୁଡିକ ସବୁ ପାଳନ କରିବାକୁ ପଡେ। ଏମିତି ଆମେ ଯେମିତି ସେମିତି ଭକ୍ତି କଲେ କରିପାରିବାନି। ଯେମିତି ଆମେ ଚାରିଟା ନିୟମ ରହିଛି, ଏକାଦଶୀ ବ୍ରତ କରୁଛେ, ଏତିକି ସମୟରେ ଉଠିବାର ଅଛି, କାହିଁକି ଆମେ ଯୋଗ ହେବା ପାଇଁ ଚାହୁଁଛେ ନା। ସବୁବେଳେ ମନେ ରଖିବାକୁ ପଡିବ, ଆମେ ଭକ୍ତ ହେଲେ ବି ଜଣେ ଯୋଗୀ। ଯୋଗୀର ପ୍ରଥମ ଲକ୍ଷଣ କଣ? ସେ ସଂଯମୀ, ତାର ସବୁ ଜିନିଷଟା ସଂଯମ କରିବାକୁ ପଡିବ, ନା ସେ ଯୋଗୀ କେମିତି ହବ, ଯୁକ୍ତ ହେଇପାରିବନି। ତେଣୁ ଭଗବାନ ଆଉ ଆତ୍ମା ୟା ଭିତରେ କିଏ କିଏ ପ୍ରତିବନ୍ଧକ ସୃଷ୍ଟି କରିଛି ତାକୁ ଧର, ଯେ ଯୋଗ କରିବା ପାଇଁ ଦଉ ନାହିଁ। ଯେମିତି ସରକାର ତୁମର ଆକାଉଣ୍ଟକୁ ପଇସା ପଠେଇଲା, ଯେତେବେଳେ ତୁମର ଆକାଉଣ୍ଟଟା ବ୍ୟାଙ୍କରେ ଅଛି, ସରକାର ପଇସା ପଠଉଛି, ତାହେଲେ ତୁମ ପଇସା ଆସିକି ପହଞ୍ଚିବାର ଗ୍ୟାରେଣ୍ଟି ନା? ପଠେଇ ଦେଇଛି ମାନେ ସେ କିମ୍ବା କିଏ ସରକାର ପଠଉ, କିଏ ବି ପଠଉ, ପଇସାଟା ତୁମ ଆକାଉଣ୍ଟକୁ ଆସିନି ମାନେ କଣ ଏଠି ଭୁଲ ରହିଛି? ପଠେଇବା ଲୋକ ପଠେଇ ଦେଇଛି, ତୁମ ତୁମ ଆକାଉଣ୍ଟକୁ ତୁମେ ଆସିନି, ତେଣୁ ତୁମର କିଛି ଆକାଉଣ୍ଟ କରପ୍ଟ ଅଛି, ତୁମର ଦୋଷ, କାରଣ ପଠେଇବା ଲୋକ ପଠେଇ ଦେଇଛି ଠିକ୍ ସେ। ସେ କହୁଛି ଦେଖନ୍ତୁ ମୁଁ ସ୍କ୍ରିନଶଟ୍ କରି ଛାଡ଼ିଦେଲା ବା ତୁମକୁ ଜଣେଇଦେଲା ଫୋନରେ ମୁଁ ଏତିକି ଟଙ୍କା ପଠେଇଛି, ଦୋଷଟା ଆମର ରହିଛି। ତେଣୁ ଆମେ ଆମେ ଆତ୍ମା, ଆମେ ଭଗବାନ କୃଷ୍ଣଙ୍କ ସହିତ ସମ୍ବନ୍ଧ ରଖିବା। ମଝିରେ କିଏ ରହିଛନ୍ତି ଯିଏ ଆମକୁ ଟୋଟାଲ ଆମର ଟ୍ରାନ୍ଜାକ୍ସନଟାକୁ ବନ୍ଦ କରୁଛନ୍ତି, ତାଙ୍କୁ ଆଗେ ବୁଝିବା ଦରକାର। ବେଳେ ବେଳେ ପଇସା ପଠାଇଲେ ଦେଖିବ ବ୍ୟାଙ୍କର ଅଫିସର ମାନେ ଥିବେ, ସେମାନେ କିଛି ଗୋଟେ କିଛି କାମ କରିଦେଇଥିବେ, ତୁମର ଆକାଉଣ୍ଟ କିଛି ଭୁଲ ଥିବ, ତୁମେ ଆକାଉଣ୍ଟରେ ଟ୍ୟାକ୍ସ ଦେଇନଥିବ କି କଣ ଅସୁବିଧା ଥିବ, ଯେମିତି ତୁମେ ଦେଖୁଛ ଗୋଟେ ଟ୍ରାନ୍ଜାକ୍ସନରେ କିଛି ଅସୁବିଧା ରହୁଛି, ସେଭଳି ଜୀବ ତ ଏତେ ଚେଷ୍ଟା କରୁଛି ଭଗବାନ ସହିତ ଯୁକ୍ତ ହେବା ପାଇଁ, ତା ମଝିରେ କିଏ ରହିଛି ଯିଏକି ସମ୍ପର୍କଟା ସମ୍ବନ୍ଧରେ ରଖେଇ ଦଉନି, ସେଟାକୁ ଆମେ ଖୋଜିବା। ଯୋଗ ଶାସ୍ତ୍ରରେ ଏଟା ସମସ୍ତଙ୍କ ପାଇଁ, କେବଳ ଆମ ପାଇଁ ନୁହେଁ, ଆମେ ଏଇଟା ଢିଲା ହେଇଯାଉଛନ୍ତି, ଆମେ ଭକ୍ତ କି ଏଟା ଢିଲା ହେଉଛନ୍ତି, କିନ୍ତୁ ଅଲଗା ଲୋକମାନେ ବେଶୀ ଆପଣ ପ୍ରାଧାନ୍ୟ ଦିଅନ୍ତି, କିନ୍ତୁ ତାଙ୍କର ଆମ ଭିତରେ ପାର୍ଥକ୍ୟ ରହିଛି କେତିକି। ସେମାନେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି, ସଂଯମୀ ହୁଅନ୍ତି, କିନ୍ତୁ ସ୍ୱତନ୍ତ୍ର ଭାବରେ ଚେଷ୍ଟା କରନ୍ତି। ଆମେ କଣ? ଆମେ କୌଣସି ଉପାୟ ଅବଲମ୍ବନ କରିବୁନି, ଗୋଟିଏ ଆଚାର୍ଯ୍ୟଙ୍କ ପନ୍ଥାରେ ଅବଲମ୍ବନ କରିବୁ, ତାଙ୍କ ତାଙ୍କ ଉପାୟରେ ଯିବୁ, ଭଗବାନଙ୍କ ଉପରେ ନିର୍ଭର କରିବୁ, କିନ୍ତୁ ଦୁଇ ଜଣଙ୍କ ଲକ୍ଷ୍ୟ ସମାନ। ତେଣୁ ଆତ୍ମା ଆଉ ପରମାତ୍ମା ଭିତରେ, ଭଗବାନ କୃଷ୍ଣଙ୍କ ଭିତରେ ସମ୍ବନ୍ଧ କିଏ କରେଇ ଦଉନି? ମନ ଏକାକି ନୁହେଁ, ମନ ସହିତ ଯଦି ଇନ୍ଦ୍ରିୟମାନେ ରହିଲେ, ଏଇମାନେ ଯେତେବେଳେ ଗୋଟିଏ ଲାଇନରେ ନ ରହିବେ, ପାରାଲ ନ ରହିବେ, ଯେମିତି ତୁମ ଆକାଉଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ତୁମେ ଯେମିତି କହୁଥିଲି ବ୍ୟାଙ୍କ ଆକାଉଣ୍ଟ ତୁମେ ଅପଡେଟ୍ କରୁନ, ଆର ଟ୍ରାନ୍ଜାକ୍ସନ ଆସିବ ତୁମକୁ ଶୋ କରିବନି, ଟ୍ରାନ୍ଜାକ୍ସନ ଆସିବ ହିଁ ନାହିଁ, ତୁମ ଆକାଉଣ୍ଟ ଠିକ୍ ନାହିଁ। ତେଣୁ ଏମାନେ ଯୋଉ ରହିଲେ, ଏମାନଙ୍କ ଥ୍ରୋରେ ଜୀବାତ୍ମା ଏମାନଙ୍କୁ ଧରିକି ବର୍ତ୍ତମାନ ଅଛି। ତେଣୁ ଜୀବାତ୍ମାର କଣ କରେ? ଜୀବାତ୍ମାର ସ୍ୱରୂପ, ଜୀବାତ୍ମାର ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଯୋଉ ଜ୍ଞାନେନ୍ଦ୍ରିୟ ଗୁଡିକ ଅଛି, କର୍ମେନ୍ଦ୍ରିୟ ଗୁଡିକ ଅଛି, ଏଇଟା ଜୀବାତ୍ମାର ଅନାଦିକାଳରୁ ଅଛି, ସୃଷ୍ଟି ବେଳୁ ଅଛି ନା। ସେ ପ୍ରଥମେ ଚଏସ୍ କଲା ଯେ ମୁଁ ବିଷୟକୁ ଭୋଗ କରିବି, ସେଥିପାଇଁ ତାକୁ ଛାଡ଼ି ଦିଆଗଲା ଜଗତରେ। କିନ୍ତୁ ସେ ଜଗତରେ ଯୋଉମାନେ ଅଛନ୍ତି ଭଗବାନ ପାଖରେ, ତାଙ୍କର ବି ଚକ୍ଷୁ ଅଛି ନା ନାହିଁ, କର୍ଣ୍ଣ ଅଛି ନା ନାହିଁ, ସେମାନେ କଥା କହୁଛନ୍ତି ନା, ତାଙ୍କର ସେଇ ଇନ୍ଦ୍ରିୟ ଅଛି, ସେଠି ସେଇ ଇନ୍ଦ୍ରିୟ ଅଛି, କିନ୍ତୁ ସେମାନେ ସେଇ ଇନ୍ଦ୍ରିୟରେ କଣ କରୁଛନ୍ତି? ଭଗବାନଙ୍କର ସେବା କରୁଛନ୍ତି, ଭୌତିକ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ କିଛି ନଉନାହାନ୍ତି। ସେମାନଙ୍କୁ ଆନନ୍ଦ କେମିତି ମିଳୁଛି ତାଙ୍କ ଇନ୍ଦ୍ରିୟକୁ, ତାଙ୍କ ଇନ୍ଦ୍ରିୟ କେମିତି ଆନନ୍ଦ ମିଳୁଛି? ଆମେ ଯଦି ଗୋଟେ ଫିଲ୍ମ ଦେଖିଲେ ଆନନ୍ଦ ମିଳୁଛି, ତାହେଲେ ବୈକୁଣ୍ଠରେ କଣ ଦେଖି ସେମାନେ ଆନନ୍ଦ ପାଉଛନ୍ତି? ଭଗବାନଙ୍କୁ ଦେଖିକି ସେ ଆନନ୍ଦ ଅଛି, ଆମ ଇନ୍ଦ୍ରିୟ ତାଙ୍କ ଇନ୍ଦ୍ରିୟ ଅଲଗା ହେଇଗଲା। ସେଇ ଯୋଉ ଜ୍ଞାନେନ୍ଦ୍ରିୟ ଗୁଡିକ ସେ ଭଗବାନଙ୍କ ସେବା କରିବା ହେତୁ ସେମାନେ ପାର୍ଶ୍ୱଦ ହେଇଗଲେ। ଆମର କଣ ହେଲା, ଆମେ ଅନାଦି କାଳରୁ ବିଷୟକୁ ଭୋଗିଲେ, ସେଥିପାଇଁ ଆମ ଇନ୍ଦ୍ରିୟ ଗୁଡାକ ଲାଗିଯିବେ କୋଉଥିରେ, ବିଷୟରେ। ଆମ ପାଇଁ ଏଇଟା ହଉଛି ମାନେ ଗୋଟେ ବଡ ଚ୍ୟାଲେଞ୍ଜ। ଆମେ କଣ କରିବାକୁ ପଡିବ, ପ୍ରାକୃତ ଶବ୍ଦ, ପ୍ରାକୃତ ରୂପ, ପ୍ରାକୃତ ରସ, ପ୍ରାକୃତ ଗନ୍ଧ, ପ୍ରାକୃତ ସ୍ପର୍ଶ, ଏଗୁଡାକରେ ଆମର ସେନ୍ସେସ ଗୁଡାକ ହାବିଚୁଟେଡ୍ ହେଇକି ରହିଛନ୍ତି। ତ ଦେଖୁନ ଭଗବାନଙ୍କ କଥା କାହିଁ ଭଲ ଲାଗିବନି, ଯଦି କିଏ ଗପର 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 ପରେ ଦଶ ଘଣ୍ଟା ହଉଛି, ତୁମକୁ ବିରକ୍ତି ଲାଗୁଛି? କିଛି ଲାଗୁନି, କାହିଁକି ନା ଆମର ଏଇଟା ପ୍ରାକୃତ ପାଇଁ ଇନ୍ଦ୍ରିୟଟା ସବୁ ପ୍ରାକୃତ ହେଇଯାଇଛନ୍ତି। ଭଗବାନ କଣ ହେଲେ, ଅପ୍ରାକୃତ। ଆମ ଇନ୍ଦ୍ରିୟ ହେଲା ପ୍ରାକୃତ, ଜୀବାତ୍ମା କଣ ହେଲା ନା? ଆମେ ବୁଝ ଭକ୍ତି କାହିଁକି ଆମେ କରୁଛେ, କେତେ କଷ୍ଟ ଆମ ସ୍ଥିତିଟା, ଏଇଟା ଗୋଟେ ଯୋଗ ମାର୍ଗ ନା। ଆତ୍ମା ହେଲା ପବିତ୍ର, ଏଠି ପ୍ରଭୁପାଦ ଲେଖିଛନ୍ତି ନା, ଏଇ ବଦ୍ଧ ଜୀବାତ୍ମାକୁ ଅବିଦ୍ୟା ରୂପକ ଘନ ଅନ୍ଧକାରରୁ ଉଦ୍ଧାର କରିବାକୁ ପଡିବ। ଭୌତିକ ସ୍ଥିତିରେ ବ୍ୟକ୍ତି ମନ ଇନ୍ଦ୍ରିୟର ବଶୀଭୂତ ହୋଇପଡେ, ଆତ୍ମା ଶୁଦ୍ଧ, କିନ୍ତୁ ଆତ୍ମାର ଯେତେବେଳେ ପ୍ରଥମରୁ ଚଏସ୍ଟା ଭୁଲ ହେଇଯାଇଛି, ସେ ଭଗବାନଙ୍କୁ ବାଛିଲାନି, ଏ ଜଗତ ରହିବା ପାଇଁ ଇଚ୍ଛା ଗଲା, ସେଇଦିନ ଭୁଲ ହେଇଗଲା, ସେ ଇନ୍ଦ୍ରିୟ ଗୁଡିକ ପ୍ରାକୃତ ଜିନିଷରେ ଲାଗି ଲାଗି ରହିଲେ, ଚଏସ୍ଟା ଭୁଲ ହେଇଯାଇଛି ନା, ପୁରା ଇନ୍ଦ୍ରିୟ ଗୁଡା ପ୍ରାକୃତ ହେଇଛନ୍ତି। ଭଗବାନ କଣ ହେଲା ତାହେଲେ, ଅପ୍ରାକୃତ। ଆଚ୍ଛା ଗୋଟେ ଉଦାହରଣ ଦେଉଛି, ପ୍ରାକୃତ ଅପ୍ରାକୃତ କେମିତି ଦେଖା, ଆମ ଇନ୍ଦ୍ରିୟ ଗୁଡା କେମିତି, କାର୍ଟୁନ ଗୋଟେ କାର୍ଟୁନ ପିକ୍ଚର ଦେଖୁଛ କି ନାହିଁ, ଗୋଟେ କାର୍ଟୁନଟା ଦେଖିବା ପାଇଁ ଭଲ ଲାଗୁଛି ନା ନାହିଁ? କାର୍ଟୁନ ତୁମ କାର୍ଟୁନଟା ଗୋଟେ କଣ ହେଇଟାକୁ ପ୍ରାକୃତ ଜିନିଷ ଗୁଡା, ତାକୁ ଗୋଟେ ଗୋଟେ କଳ୍ପନା ନା ନାହିଁ ନାହିଁ, ସେ ତା ବେକଟା ସବୁ ହେଇଯାଇଥିବ। ଏବେ ସେ ଯାଇଥିଲେ ସେ ବାଙ୍ଗଲ, ସେ ଛୋଟ ଗୋଟେ କୃଷ୍ଣଙ୍କ ଫଟୋ ରଖିଛି, ତାର ବେକଟା ପୁରା ଗୋଟେ ଗୋଟେ ଇଞ୍ଚି ମାନେ କଣ ଗୋଟେ ସିଏମ୍ ର ସରୁ ମୁଣ୍ଡଟା ଏଡ଼ ଗୋଟା, ସେ କି ଗୋଟେ କାର୍ଟୁନ କରିଛି କୃଷ୍ଣଙ୍କର। ଗୋଟେ ଦେଖ, ଗୋଟେ କାର୍ଟୁନଟା ଦେଖିବାକୁ ଭଲ ଲାଗୁଛି, କୃଷ୍ଣଙ୍କର ଏତେ ସୁନ୍ଦର ରୂପ ସଜା ହେଇଛି, କଣ କାର୍ଟୁନଟା ଦେଖିଲେ ଯେତିକି ମନ ଆନନ୍ଦ ହଉଛି, କୃଷ୍ଣଙ୍କୁ ଦେଖିଲା ଯେତିକି ମନ ଆନନ୍ଦ ହଉଛି? ଦେଖୁଥିବ ପରୀକ୍ଷା ନିଜେ, କେବେ ହବନି, ସେଠି ଗୋଟେ ଦେଖିଲା ବେଳକୁ ମନ ହସି ଉଠି ପଡିବ, ଏଠି କଣ ଭଗବାନ କେତେ ହସୁଛି? ଦେଖ ଆମ ଇନ୍ଦ୍ରିୟ କେତେ ପ୍ରାକୃତ ରହିଛି ଇନ୍ଦ୍ରିୟରେ, ସେଥିପାଇଁ ସେ ଭଗବାନଙ୍କ ସହିତ ଏଇ। ଆଉ ଜୀବାତ୍ମା କଣ ହେଲା, ଜୀବାତ୍ମା କିଏ ତାହେଲେ, ଜୀବାତ୍ମା ହେଲେ ଅପ୍ରାକୃତ। କିନ୍ତୁ ଜୀବାତ୍ମା ଯେତେବେଳେ ପ୍ରଥମେ ଚଏସ୍ କରିଦେଲା ମୁଁ ଜଗତ ରହିବି, ସେ ଯୋଉ ଇନ୍ଦ୍ରିୟ ଗୁଡିକ ଥିଲା ତାଙ୍କର କ୍ୟାପାସିଟି ଆସିଗଲା, କଣ ତାଙ୍କର କଣ ଚାଲି ଆସିଲା ଶକ୍ତିଟା, ସେ କେବଳ ପ୍ରାକୃତ ଜିନିଷକୁ ଗ୍ରହଣ କରିବେ, ଅପ୍ରାକୃତ ଜିନିଷ ଗ୍ରହଣ କରିବା ପାଇଁ ଶକ୍ତିଟା ହରେଇ ଦେଲେ, ତାକୁ ପାଟବତା କୁହାଯାଏ। ପାଟବତା ଓଡ଼ିଆ ଗୋଟେ ନୁହେଁ ନା, ପଟୁ ମାଟି, ଉର୍ବର କୁହନ୍ତି ଗୋଟେ ଉର୍ବର ମାଟି, ତାର ଶକ୍ତିଟା ରହିଛି, ସେଠି ଯାହା ପକେଇଦେବ ସେ ହେଇଯିବ। ଇନ୍ଦ୍ରିୟ ମାନଙ୍କର ପାଟବତା ପଳେଇଗଲା, କାରଣ କେତେ ଜନ୍ମରୁ ଆମେ ଭୁଲି ଭୁଲିକା ଭଗବାନଙ୍କୁ ଭୁଲି ଯାଇଛେ ନା, ଏଇ ଶରୀର ରହିଛେ, ଏଇ ସ୍ତ୍ରୀ ଛୁଆ ପିଲା ସଂସାର ଖାଇବା ପିଇବା। ଏବେ ଗୋଟେ କେଉଁ ଟୀକା ପଢୁଥିଲି, କେଉଁଠି ଗୋଟେ ପଢୁଥିଲି ତ, ଏଇ ଅଜାମିଳ ଚରିତ୍ର ନା କଣ କହୁଥିଲି, ସେ ପ୍ରଶ୍ନ ପଚାରୁଥିଲା, ସେ ଚକ୍ରପାଦ ଲେଖୁଛନ୍ତି, ଦେଖ ଆମର ଏଇଟା ଜନ୍ମଗତ ସଂସ୍କାର, କେତେ ଜନ୍ମ ଆମେ ଶରତ ଧରୁଛେ ତାର ପ୍ରମାଣ ହଉଛି, ଗୋଟେ ଛୋଟ ପିଲାଟେ ଜନ୍ମ ହଉ ସେ କ୍ଷୀର ପିଇବାଟା ଶିଖି ହଉଛି, କେମିତି କ୍ଷୀର ପିଇବ, ଆଉ ତାର ସ୍ୱାଦ ଗୋଟେ ଚାଲି ଆସିଲାଣି, ଛୁଆଟାକୁ ଦେଖୁନା ସେ କ୍ଷୀର ପିଉଛି, ତାକୁ ଲୁଣ ଟିକେ ଦେବା, ଛୋଟ କରି ଫୋପାଡ଼ି ଦବ, ଆରେ ତା ସ୍ୱାଦଟା କୋଉଠୁ ହେଲା, ତା ଜିଭାଟା, ସେ ଗୋଟେ ଛୋଟ ଛୁଆ ଜନ୍ମ ହଉଛି ନା ନୂଆ, ଏଇଟା ଖଟାଟା କି ଏଇଟା ମିଠାଟା ସେ ଜାଣୁଛି କେମିତି, ଛୋଟ ପିଲା ଦେଖିବ କ୍ଷୀର ଯିଏ ଖାଉଛି ତାକୁ ଅର୍ଣ୍ଣ ଚକଟି ଦବ, ସେ ଜିଭରେ ଠେଲି ଫୋପାଡ଼ି ଦଉଛି, ତାର ଗୋଟେ ଏଡି ଗୋଟେ ଛୁଆଟେ, ତାର ସ୍ୱାଦ କୋଉଠୁ ହେଲା, ସେ କୁ ଦେଖ ପୂର୍ବ ସଂସ୍କାର ଉତ୍ଥିତ, ପୂର୍ବର କେତେ ଜନ୍ମ ଏଇ ଇନ୍ଦ୍ରିୟ ଗୁଡାକ ସବୁ ସେଥିରେ ଲାଗିଛନ୍ତି। ଆମେ ଯୋଉ ଯୋଗ ମାର୍ଗରେ ଅଛେ, ଏ ଯୋଗ ମାର୍ଗରେ ଆମର ପ୍ରଧାନ ବାଧକ କିଏ ହେଲେ, ଏ ଇନ୍ଦ୍ରିୟମାନେ, ଇନ୍ଦ୍ରିୟମାନଙ୍କ ସହିତ କିଏ ରହିଲେ, ମନ, ଏମାନେ ଅନାଦିକାଳରୁ ପ୍ରାକୃତ ଜିନିଷ ଗୁଡା ସବୁ ଭୋଗ କରିକି ଆସିଛନ୍ତି। ଭଗବାନ ଗୋଟେ ଚିନ୍ତାରେ ପଡୁଛନ୍ତି, ସେଥିପାଇଁ ଭଗବାନ ଅବତାର ନଉଛନ୍ତି, ଭଗବାନ ଅବତାର ନଉଛନ୍ତି, ଭଗବାନ ଅପ୍ରାକୃତ, ସେଥିପାଇଁ ସବୁ ଅପ୍ରାକୃତ ଜିନିଷକୁ ଡିସେଣ୍ଡ କରୁଛନ୍ତି, ମାନେ କଣ କହୁଛନ୍ତି, ଅବତୀର୍ଣ୍ଣ କରୁଛନ୍ତି, ତାଙ୍କ ବାଣୀ, ତାଙ୍କର ବିଗ୍ରହ, ତାଙ୍କର ଧାମ, ତାଙ୍କର ଆମେ ଦେଖୁନା ସବୁ ଅପ୍ରାକୃତ ନା, ଆଉ ସବୁ ଟ୍ରାନ୍ସଜେଣ୍ଡର ଜିନିଷ ସହିତ ଆମେ ରହୁଛେ, ତେଣୁ ଭଗବାନଙ୍କର ତିଳକ କରିବା, ତିଳକ କରିବା, ଭଗବାନଙ୍କ ତିଳକ କରୁଛେ, ଇଏ ବି ଗୋପୀଙ୍କର ରଜ, ତୁଳସୀ ମାଳ ପିନ୍ଧିବା, ସବୁ ଅପ୍ରାକୃତ ଜିନିଷ ଟଚରେ ଆମେ ଆସିବା ପାଇଁ ଚାହୁଁଛେ,
କାହିଁକି ଆମେ ଯଦି ଅପରାକୃତ ନ ହେଇପାରିବା, ଆମ ଇନ୍ଦ୍ରିୟ ଗୁଡିକ ଅପରାକୃତ ନ ହେଇପାରିବେ, ଆମେ କାହା ସହିତ ସମ୍ପର୍କ ରଖିପାରିବାନି, ଜୀବାତ୍ମା ସବୁବେଳେ ଅଲଗା ହେଇକି ରହିଲା। ତେଣୁ ଜୀବାତ୍ମା ଶୁଦ୍ଧ, କିନ୍ତୁ ଜୀବାତ୍ମା ଉପରେ ବହୁତ ରହିଗଲା କଣ, ଏ ଯୋଉ କଭରିଂ ଗୁଡାକ ରହିଗଲା, ପାଟବ ଶକ୍ତି ଜୀବାତ୍ମା ହରେଇ ଦେଲେ ପୁରା, ବହୁ ଜନ୍ମରୁ ବିଷୟକୁ ଭୋଗି 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 ତାଙ୍କର ସବୁ ଚକ୍ଷୁ କର୍ଣ୍ଣ ଜୁହା ନାସିକା ଯେତେ ତାର ସବୁ ଇନ୍ଦ୍ରିୟ ଗୁଡିକ ରହିଲେ, ଜ୍ଞାନେନ୍ଦ୍ରିୟ ଗୁଡିକରେ ସବୁ ରହିଯାଇଛି। କେଉଁ 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 ବୁଦ୍ଧି ରହିଯାଇଛି, ପ୍ରାକୃତ ବୁଦ୍ଧି। ତ ସେଥିପାଇଁ ଆମର ସବୁ ଇନ୍ଦ୍ରିୟ ଗୁଡିକୁ ଆମେ ଚାହୁଁଛେ କେମିତି ଭଗବାନଙ୍କ ସେବା ଲଗେଇବା, ଯୁଗ ମାର୍ଗଟା ଆମର। ଏଥିପାଇଁ ସବୁ ମନ୍ଦିର, ସାଧୁ ସଂଘ, ଜଣେ ଲୋକ କୁହନ୍ତି ଆମର କଣ ଦରକାର, ମୁଁ ଭଗବାନଙ୍କୁ ଏଥର ଡାକିବି, ନାଇଁ ନାଇଁ ଆମେ ଯୋଗ, ଆମେ ଭଗବାନ ଡାକୁନି, ସାଧାରଣ ଲୋକ ଯେମିତି କର୍ମକାଣ୍ଡ ଡାକନ୍ତି ସେ ଡାକିଦେବେ, ତାପରେ କଣ ତାଙ୍କର ସୁଖରେ ଧନ ଧନ ପଇସା ସମ୍ପତ୍ତି ମିଳିଗଲା, ପିଲାଛୁଆ ମିଳିଗଲା, ତାପରେ ସେ ଛାଡ଼ିଦେଲେ। ଆମେ ଚାହୁଁଛେ ଆମର ଇନ୍ଦ୍ରିୟ ଗୁଡିକୁ ଅପ୍ରାକୃତ କରିବୁ। ଅପ୍ରାକୃତ କଲେ କଣ ହବ, ତୁମେ ଦେଖ ପ୍ରତି ବସ୍ତୁର ଶକ୍ତି ସଞ୍ଚାର ପାଇଁ ଗୋଟେ ଧର୍ମ ରହିଛି, ନାଇଁ ଇଲେକ୍ଟ୍ରିଟା କେଉଁଥିରେ ସଞ୍ଚାର ହବ, ଏ ଯୋଉ ଇଲେକ୍ଟ୍ରି ବୈଦ୍ୟୁତିକ ଶକ୍ତିଟା କେଉଁଥିରେ ଆସିବ ମତେ କୁହ, ତମ୍ବା ତାର ନହେଲେ ଯୋଉ ଆଇରନ୍ ଯୋଉଟା ମେଟାଲ ଜିନିଷରେ ଆସିବ ନା ଆଗୁଥିରେ ଆସିବ, ମୁଁ ଫାଇବର ଲଗେଇବି, ମୁଁ ଫାଇବର ତାର କନେକ୍ସନ କରିବି, ସେ କଣ ସେଟା ଆମର ସବଷ୍ଟେସନ, ସେ ଆସିବ କି, ସେ ଆସିବନି, କାହିଁକି ନା ତା ଧର୍ମଟା ସେ ଟାଣିବନି, ସେଥିରେ ସେ ଟାଣିବନି, ତାକୁ ତା ଧର୍ମ ସେ ମିଳୁନି, ସେଥିରେ ସେ ଟ୍ରାନ୍ସମାଇଟେଡ୍ ହବନି। ଆମ ଇନ୍ଦ୍ର ଗୁଡିକ କେବେ ବି କେବେ ଯଦି ଅପ୍ରାକୃତ ନ ହୁଏ, ଏ ଭଗବାନଙ୍କର ରୂପ ରସ ଗନ୍ଧ ଭଗବାନଙ୍କର ଗୁଡିକ ଅଛି, ସେଟା କେବେ ଉପଲବ୍ଧି କରିପାରିବେନି। ଆମେ ସେମିତି ଭଜନ କରୁଥିବା, ସାଧନ କରୁଥିବା, ସବୁକିଛି କରୁଥିବା, କିନ୍ତୁ ସେମିତି ପଡିକି ସେ ରହିଥିବ, ତାପରେ ଆମେ ଆରେ କାହିଁକି ତ କିଛି ହଉନି, ଭଗବାନ ଦେଖିଲାକୁ ଆନନ୍ଦ ଲାଗୁନି, ଭଗବାନଙ୍କ ଚିନ୍ତା ଆସୁନି। ତୁମେ ଦେଖ ଭଗବାନଙ୍କ ଚିନ୍ତା ଆସୁନି, ପୁଣି କୁଆଡେ କୁଆଡେ ଯେଉଁ ଚିନ୍ତାର କିଛି ଚିନ୍ତା ନାହିଁ ସେଗୁଡାକ ମୁଣ୍ଡରେ ଆସି ପହଞ୍ଚି, ସେଟା କୋଉଠି ଆସୁଛି, ପ୍ରଭୁଙ୍କୁ ଚିନ୍ତା କରିପାରୁନି, କାରଣ ଇନ୍ଦ୍ର ଗୁଡିକ ପୁରା ପ୍ରାକୃତ ହେଇଯାଇଛନ୍ତି। ତେଣୁ ଇନ୍ଦ୍ର ଗୁଡିକୁ ଅପ୍ରାକୃତ କଲେ ହିଁ, ଇନ୍ଦ୍ର ମାନେ ଅପ୍ରାକୃତ ହେଲେ ହିଁ ସେମାନେ ବୁଝିପାରିବେ, କାହାକୁ, ଭଗବାନଙ୍କୁ। ଆମର ଏଇ ଯୋଉ ଭକ୍ତି ଯୋଗଟା ଏ ରହିଲା, ଏତେ ଭକ୍ତି ଯୋଗରେ କଣ କଣ, ଆଜି ଭକ୍ତି ଯୋଗ ବିଷୟରେ ଶୁଣିବା ଦରକାର। ତାହେଲେ ଜୀବାତ୍ମାକୁ କଳୁଷିତ କରିବାରେ ବେଶୀ ସାହାଯ୍ୟ କିଏ କରିଛି, ଶୁଦ୍ଧ ଜୀବାତ୍ମାକୁ ବେଶୀ କଳୁଷିତ କରିଛି କିଏ କରିଛି, ତା ଭିତରେ ମନ, ଗୋଟେ ଗ୍ରୁପ୍ସ ଅଛନ୍ତି, ପୁରା ପୁରା ଗୋଟେ ସଙ୍ଗୀ ମାନେ ଅଛନ୍ତି, ଡକାୟତ ଦଳ ନଥାନ୍ତି, ସେ ଇଏ ଲେଖିଛନ୍ତି ପ୍ରହ୍ଲାଦ ମହାରାଜ ସେ ଶ୍ଳୋକରେ ଲେଖିନାହାନ୍ତି, ତାଙ୍କ କାଲ ସେ ଶ୍ଳୋକ ସପତ୍ନୀ ଗେହ ପତି ଏବଂ ଲୁନନ୍ତି, ନୃସିଂହଦେବଙ୍କୁ ସ୍ତୁତି କରୁଛନ୍ତି, ଜୁହେ ଅଚ୍ୟୁତ, ସେ ଶ୍ଳୋକଟା ଆରମ୍ଭଟା କଣ, ମା ବି କର୍ଷାତ୍, ଏ ନୃସିଂହଦେବ ପ୍ରହ୍ଲାଦ ମହାରାଜ କହୁଛନ୍ତି ଗେହପତି ମାରିଦେବ ଆସିବ, ଗେହପତି ଲୁନନ୍ତି, ମୋର ଅବସ୍ଥା କେମିତି ହେଇଛି, ସେ କହୁଛନ୍ତି ଜିହ୍ୱା ତା ରସ ଆଡକୁ ଟାଣୁଛି, ଦେଖୁନା ତୁମର ଦେହ ଭଲ ରହୁ ନ ରହୁ, ଖାଇବା ଟାଇମ ହେଲେ ଯିବା କଣ କହିବ, କଣ ଡକ୍ଟର କହୁଛି ତୁମେ ସିଝା ଖାଅନି, କିନ୍ତୁ ତୁମକୁ କଣ ଲାଗୁଛି, ଆଣ ମୁଁ ଖାଇବି ଯାହା ହବ ହବ, କେତେ ଦିନ ବଞ୍ଚିବି, ମାନେ ଆମେ ଜାଣୁଛେ ଆମ ଦେହ ଖରାପ, ମ୍ୟାଡ଼ାମ ମୋର ଏଟା ଖାଇବା ଉଚିତ ନୁହେଁ, ଦେଖ ସମସ୍ତେ ଗୋଟେ ଯିବୁ କିନ୍ତୁ ଜୀବାତ୍ମାକୁ ହଇରାଣ କରୁଛନ୍ତି, ସମସ୍ତେ ମିଶିକି ପାଇଲ, ହଁ ମା ବି ତୃପ୍ତା, ହଁ ଉଦରମ କୁତଶ୍ଚିତ୍, କୋଚଘ୍ରାଣ ଶକ୍ତି, କୋଚକର୍ମ ଶକ୍ତି, ନାଇଁ ଭବ ନଥିବ, ବହୁହେବ ବହୁହେବ ସେଟା ହବ, ବହୁ ଇବ ବହୁହେବ ସପତ୍ନୀ ଗେହପତି ଏବଂ ଲୁନନ୍ତି, ପ୍ରହ୍ଲାଦ ମହାରାଜଙ୍କର ବଡ଼ ସ୍ତୁତି, ଭଗବାନଙ୍କ ଆଗରେ ଗୁଞ୍ଜାମ ଭଗବାନ ଆବିର୍ଭାବ ହେଲେଣି, ସେ କହୁଛନ୍ତି ପ୍ରଭୁ ମୋର ଅବସ୍ଥା କେମିତି, ନା ବହୁହେବ ଗେହପତି, ହଁ କଣ ବହୁହେବ ସପତ୍ନୀ ଗେହପତି ଏବଂ ଲୁନନ୍ତି, ଜଣଙ୍କର ବହୁ ସପତ୍ନୀ ଅଛି, ମାନେ ଗୋଟିଏ ଲୋକ ବହୁତ ଲୋକଙ୍କୁ ବିବାହ ହେଇଛି, ଗୋଟେ ପୁରୁଷ ସେ ବହୁତ ଲୋକଙ୍କୁ ବିବାହ ହେଇଛି, ସପତ୍ନୀ ମାନେ ଯେମିତି ଲୁନନ୍ତି, ଲୁନନ୍ତି କଣ ଲୁଣ୍ଠନ କରନ୍ତି, କେମିତି ସିଏ ସ୍ତ୍ରୀ ଯଦି ଶାଢୀ ମାଗିଲାଣି, ସେ କହିଲେ ତୁ ତା ପାଇଁ ସମ୍ବଲପୁରୀ ଶାଢୀ ଆଣିକି ଦେଲୁ, ମୋ ପାଇଁ ସେ ଆଉ ଗୋଟେ କଣ ଆଣିକି ଦେବୁ ନା, ଆଉ ପାଟ ଛାଡ଼ି ଦବୁ ନା ଆଉ। ସେ ତାକୁ ଦେଖିକି ସେ ତାକୁ ତାକୁ ସେ ସ୍ତ୍ରୀ ସବୁ ଡିମାଣ୍ଡ କରିବେ ସ୍ୱାମୀର କଣ ଅବସ୍ଥା ହବ। ପ୍ରଭୁ ମୋର ଅବସ୍ଥା ସେମିତି ହଉଛି, କେମିତି ହଉଛି ନା ଏ ଜୁହା ଗୋଟା ଟୁଟା ନେଲେଣି, ଜୁହା ଦେଲା ଟାଣିଦେଲା, ଭଲ ଖାଇଦେବା ଖାଇଦେବ, ସେଠୁ ଆଖି କଣ କହିବ ଶୋଇଯା, ତୁ ଭଲ ଖାଇଛୁ, ତୁ ଅଧିକା ଶୋ ବି ଶୋ। ଦେଖ ସମସ୍ତେ ସମସ୍ତଙ୍କୁ ଦେଖିକି ଜୀବାତ୍ମାଙ୍କୁ ହଇରାଣ କରୁଛନ୍ତି ସମସ୍ତେ। ଏବେ ଲେଖିଛନ୍ତି କୋଚ କର୍ମ ଶକ୍ତି ଘ୍ରାଣ ହେବ, ଆଘ୍ରାଣ ଭଲ ବାସନା ହେଲାଣି, ବାସନା ହେଲାଣି ମତେ ଖାଇବାର ଅଛି। ସେ ଜୁହା ତାରା ନାସିକା ଆଘ୍ରାଣ କରିଦେଲା ବେଳକୁ ଜୁହା ତାରା କଲାଣି, ଦେହ ଭଲ ଥାଉ ଖରାପ ତ ମୁଁ ଖାଇବି ପେଟ ମାନେ ସବୁ ଜୀବାତ୍ମା। ଆମେ ଏତେ ବୋକା ଆମେ କିଛି ଜାଣିପାରୁନି, ଆମକୁ ସବୁ ଲୁଣ୍ଠନ କରୁଛନ୍ତି। କେମିତି ନା ସେ ଉଦାହରଣ ଦେଲେ ଗେହପତି, ଗୋଟେ ଗେହପତି କି ଯେମିତି ବହୁ ସପତ୍ନୀ ଲୁଣ୍ଠନ କରନ୍ତି, କୋଚ କର୍ମ ଶକ୍ତି କର୍ମେନ୍ଦ୍ରିୟ ମାନେ ଟାଣି ନେଇ ପଡୁଛନ୍ତି, ହାତ କଟା ଆଣିଲେ ପାଦ କଟା ଆଣିଲେ ଭୋକ ନଥାଉ ବରଂ ଏବେ ପକଡ଼ା ପକଡ଼ା ହେଇ ଦେହ ଖାଇଦେବା ଦାହ ହବ ଦେଖା, ଏଠି ତୁମର ହଜମ ହବନି କଣ ମାନେ ସମସ୍ତେ। ଏଠି ଜୀବାତ୍ମା କିଛି ନାହିଁ, ଜୀବାତ୍ମା ଗୋଟେ ବହୁ ସ୍ତ୍ରୀଙ୍କ ପାଖରେ ଗୋଟେ ସ୍ୱାମୀ ରହିବାର ଅବସ୍ଥା, ଯାହା ଯିବା ଆମମାନଙ୍କର ଅବସ୍ଥା ହଉ ସେ ଆମକୁ ସେମାନେ ସବୁବେଳେ ଲୁଣ୍ଠନ କରୁଛନ୍ତି। କିଏ ଇନ୍ଦ୍ରିୟ ଗୁଡାକ ପାଞ୍ଚ ପଞ୍ଚ ଜ୍ଞାନେନ୍ଦ୍ରିୟ ପଞ୍ଚ କର୍ମେନ୍ଦ୍ରିୟ ପଞ୍ଚ ତନ୍ମାତ୍ରା ରହିଲେ ଜୀବ ଜାଣି ସତର ତତ୍ଵ ହେଲାଣି ଆଉ, ଜୀବ ସତର ତତ୍ଵ ପଳେଇଲାଣି ନା ଆଉ। ସେ ଅଜାମିଳି ଚରିତ୍ରରେ ସେ ଲେଖିଲେନି ସେଇଟା ସେ ଶ୍ଳୋକ ପଞ୍ଚଏବ ପଞ୍ଚଏବ ଭୁଲି ହଉଛି ଆରମ୍ଭଟା ସେ ଜୀବ ହଉଛି ସତର ତତ୍ଵ କେମିତି ପାଞ୍ଚ ଦ୍ଵାରା ପାଞ୍ଚକୁ ଜାଣିବ, ପାଞ୍ଚ ଦ୍ଵାରା ପାଞ୍ଚକୁ ଜାଣିବ, ପାଞ୍ଚ ମାନେ କିଏ କେତେ ଜଣ ପାଞ୍ଚ ଜଣ ଅଛନ୍ତି, ପାଞ୍ଚଟା ଜ୍ଞାନେନ୍ଦ୍ରିୟ, ଜ୍ଞାନେନ୍ଦ୍ରିୟ କିଏ କିଏ ହେଲେ ଯୋଉଥିରେ ଜ୍ଞାନ ଆମେ ପାଉଛେ ତାକୁ ଜ୍ଞାନେନ୍ଦ୍ରିୟ କୁହାଯାଏ, ଚକ୍ଷୁ କର୍ଣ୍ଣ ନାସିକା ଜିହ୍ୱା ତୋକ ଚର୍ମ, ଚର୍ମ ଜାଣିପାରିବେନି ଥଣ୍ଡା ହେଲା ଗରମ ହେଲା, କାହାକୁ ସ୍ପର୍ଶ କଲେ ଆମେ ଜାଣିପାରୁଛେ ନା, ସ୍ପର୍ଶ ଶକ୍ତିରେ ଅଛି ନା, ଛୁଆଟାକୁ ସ୍ପର୍ଶ କରିଦେଲା ବେଳକୁ ସ୍ନେହ ଚାଲି ଆସୁଛି, ଗୋଟେ ନାରୀକୁ ସ୍ପର୍ଶ କରିଦେଲା ବେଳକୁ ଗୋଟେ ପୁରୁଷର କାମ ଚାଲି ଆସୁଛି, ଗୋଟେ ମାକୁ ଦୁଃଖୀ ଦରିଦ୍ରକୁ ସ୍ପର୍ଶ କରିଦେଲା ବେଳକୁ ଅନ୍ତର ଦୟା ଚାଲି ଆସୁଛି, ସ୍ପର୍ଶ ଶକ୍ତି ସ୍ପର୍ଶ ଶକ୍ତିରେ ଅଛି ନା। ପଶୁପକ୍ଷୀ ମାନଙ୍କର ସ୍ପର୍ଶ ଶକ୍ତି ଅଛି, ଦେଖୁନା ତା ପରରେ ତାକୁ ଛୁଆକୁ ରଖିଦଉଛନ୍ତି। କଣ ସେ ଶ୍ଳୋକ ହଁ ପଞ୍ଚବୀ ଗୁରୁତେ ସ୍ୱାର୍ଥନ ପଞ୍ଚ ଏବାର୍ଥ ପଞ୍ଚବୀ ତାପରେ ଏକସ୍ତୁ ସ୍ୱୟଂ ଷୋଡ଼ଶେନ ସପ୍ତଦଶ ସ୍ୱୟଂ ସପ୍ତଦଶ ଅଶ୍ନୁତେ ଯୋଉ ବିଷ୍ଣୁ ତ ମାନେ ପ୍ରବଚନ ଦଉଛନ୍ତି ଜୀବ ଯାଇକି ସତର ତତ୍ଵ ଆମେ ସତର ଷୋଳଟା କୁହନ୍ତି ଅର ଭିତରେ ପଶି ପଶିକି ରହିଛି ଆମକୁ ସବୁ ଘାଣ୍ଟୁଛନ୍ତି। ମଣିଷକୁ ଯେଉଁ ଟଙ୍କା ପଇସା ରୋଜଗାର କରି ଭଲ ସୁଖରେ ରହିଯିବ କିଛି ଜାଣିନି ଯେ ପୁରା ଗୋଟେ ଚକର ଭିତରେ ସେ ପଶିଛି ଜୀବାତ୍ମା, ସେ କେବେ ପରମାତ୍ମାଙ୍କ ସହିତ ମିଶିବାକୁ ଯାଇପାରୁନି ଯୋଉଠି ଆନନ୍ଦ ତାକୁ ମିଳିବ। ତାଇ ମନ ଇନ୍ଦ୍ରିୟ ସହିତ ଏତିକି ତତ୍ଵ ସବୁ ରହିଲେ, ମନ ସହିତ କିଏ କିଏ ରହିଲେ, ଷୋହଳ ହେଲା ମନ ତତ୍ଵ, ସତର ହେଲା ଆତ୍ମା, ତା ପୂର୍ବରୁ ପନ୍ଦର ତତ୍ଵ ରହିଲେ, ପଞ୍ଚମୀ କୃତେ ସ୍ୱାର୍ଥନ ଇଏ ଷଷ୍ଠ ସ୍କନ୍ଦ ଜମିଲ ଚରିତ୍ରରେ ପାଞ୍ଚ ଜଣ ତାଙ୍କ ସ୍ୱାର୍ଥ ଉଠିବା ପାଇଁ ସବୁବେଳେ ଚାହୁଁଛନ୍ତି। ଆମର ଆତ୍ମାର କିଛି ନାହିଁ, ଆତ୍ମା ଥିଲେ ଦୁଃଖୀ ସେ ନେଇ ସେ କହୁଛି ନା ମତେ ଭଲ ଲାଗୁନି ସଂସାର ସବୁ କରିଦଉଛି ଏମାନଙ୍କ ଏମାନଙ୍କ ବୁଦ୍ଧିରେ ପଡିକି, ଯେମିତି ଛୁଆମାନେ ଡାକିବେନି ଏ ଆସ ଯିବା ଯିବା ଯିବା, ସେଇ ଛୁଆଟି ବେଳେ ମୁଁ ଦେଖିଛି ଯୋଉ ଖରାଦିନିଆ ଏବେ ବିରି ହବ ନାଇଁ ବିରି ବିରି ମୁଗ ହବ, ଛୁଆମାନେ ଡାକିବେ ଏ ଯିବା ବିରି ତୋଳିକି ସେ ବିରି ପୋଡିକି ଖାଇବା, ସେ କଣ କରିବେ ବିରିକି ତୋଳିକି ଆଣିବେ ଖରା ହବ, ସେ ଶୁଖିଲା ବାଡ ପାଖରେ ସେ ଦିଆସିଲି କାଠି ନେଇଦିଏ ଘରୁ, ସେ ଶୁଖିଲା ବାର ପାଖରେ ବିରି ପୋଡୁ ପୋଡୁ ତା ବାଡି ପଡିବ, ଘର ଲୋକ ଧରିବେ ବାଟା ପିଟା କରିବେ ତା ପୁଅ ନିଆଁ ନେଗଦେଲା, ଦେଖ ଛୁଆ ବୁଦ୍ଧିରେ ଚାଲିଗଲା, ବିରି ଖାଇବା ସୁଖ କେତେ ମାଟ ଖାଇବା ସୁଖ କେତେ ହେଇଗଲା, ଜୀବାତ୍ମାର ଏ ଦଶା ସେ ଖାଲି କହୁଛି ହଁ ବିବାହ ପଡିବ, ହଁ ବିବାହ ବିବାହ ପିଲା ପୁଣି ମାଟ ଖାଇଲା, ଏ କାହିଁକି ଭାଇ ଜିନିଷ କଲି ଖାଇବା ପାଇଁ, ଇନ୍ଦ୍ର ଚାହୁଁଛି ଭୋଗ କରିଦେଲା ଏ ପୁଣି ଡାଇବେଟିସ ହେଇଗଲା, ଏସବୁ ଇନ୍ଦ୍ରିୟ ମାନେ ଆମକୁ ଘୁରେଇ 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 ମାରୁଛନ୍ତି, ଦୁଃଖୀ କିଏ ହଉଛି ଜୀବାତ୍ମା, ସେ ତାର ଖୁଟିଆ ପଡୁଛି ତାକୁ କେହି ସାହାଯ୍ୟ କରୁନାହାନ୍ତି। ପାଞ୍ଚ ଜଣ ସ୍ୱାର୍ଥ ଉଠୁଛନ୍ତି, ପାଞ୍ଚ ଜଣ ତାଙ୍କ ସ୍ୱାର୍ଥ ଉଠୁଛନ୍ତି, କିଏ ପଞ୍ଚମୀ କୃତେ ସ୍ୱାର୍ଥନ, ପାଞ୍ଚ ଜଣ ପାଞ୍ଚ ଜଣଙ୍କ ତ ସ୍ୱାର୍ଥ ଉଠୁଛନ୍ତି, ପାଞ୍ଚଟା ଜ୍ଞାନେନ୍ଦ୍ରିୟ ପାଞ୍ଚ ଜଣଙ୍କୁ ଖୋଜୁଛନ୍ତି, କିଏ କାନ ଖୋଜୁଛି ଭଲ ଶବ୍ଦ, ଚକ୍ଷୁ ଖୋଜୁଛି ଭଲ ରୂପ, ଜିଭା ଖୋଜୁଛି ଭଲ ସ୍ୱାଦ, ନାସିକା ଖୋଜୁଛି ଭଲ ଗନ୍ଧ, ଚର୍ମ ଖୋଜୁଛି ଭଲ କୋମଳ ସ୍ପର୍ଶ, ପାଞ୍ଚ ଜଣ ପାଞ୍ଚଟା ସ୍ୱାର୍ଥ ଉଠୁଛନ୍ତି, ପଞ୍ଚମୀ କୃତେ ସ୍ୱାର୍ଥନ ସରି ପଞ୍ଚମୀ କୃତେ ସ୍ୱାର୍ଥନ, ପାଞ୍ଚ ଜଣ ସ୍ୱାର୍ଥ ଉଠୁଛନ୍ତି, ଭୁଲ କହିଥିଲେ ଏଟା ପାଞ୍ଚଟା ज्ञानेन्द्र द्वारा शब्द स्पर्श रूप रस गंध को देखुचे जानुचे। अच्छा पांच जन स्वार्थ उठुचे किए किए हस्त पद मलद्वार मूत्रद्वार उदर ये स्वार्थ रोचे। भोक लगला मान तुम गला पेट तार कौन ता स्वार्थ दबा पड़ क्रोध आसला मान कौन हूँ हाथ तार दे जबड़ा लगे सी पर पुलिस स्टेशन में भावुच कहीं मारि पशिगला सी भितर को आगे मट कह स्वार्थ उठे क्रोध आसला मान से बाटे जीवात्मा असहाय ना किए उद्धार कर श्लोक कहते उद्धार आत्मान आत्मान निज तुम निज ऊपर उठ जुग मार्ग तुम्हें सब व्यवस्था कर दिया दिखाई आत्म को सहज्य भी दिया दिखाई निज को निज उठा पड़ो पांच जन स्वार्थ उठुचार ये पंच कर्मेन्द्रिय पांच जन सब पांच जन को खोजुच किए पंच ज्ञानेन्द्रिय शब्द स्पर्श रूप रस गंध को खोजुचे के दस पांचटा पांचटा को खोजुच पांच ज्ञानेन्द्रिय शब्द स्पर्श रूप रस गंध को खोजुच दस है पांच जन स्वार्थ उठुच किए पंच कर्मेन्द्रिय पंदर हो गए। अच्छा एम लीडर किए आपको सब कम धंदार जे लगे चुपचाप बस फायदा नौ सी है मन मन के दुखी नुह मन सी पूरा फेल है दुखी हो ना गोटे पर आ गए गोटे लगेदेव सी पूरा मान मास्टर पूरा सी मन मनुष्य कारण मन मुख सी पकई सी तरह पूरा फायदा नवर अच्छे जमी तु देखी ना कौन से कौच म एजेंट भाया एल आई सी एजेंट सब ना ता पैसा को आने देवे परसेंट पैसा कार पैसा हूँ तार से लोग रोजगार करदेलाठी भर कर एजेंट मान जिन पैसा पाती मन तार एजेंट सी तार ये लगेद लगेद सी तार ये कल ये तार सुखर रहा जो दुख आसूचे आम बुझा पड़ो कह जीवात्मार दुख ना मनर दुख ताको डिस्क्रिमिनेट आम कर जानपरुना मन पूरा कैप्चर कर सुरक्षित तार मन के तत्व है षोल तत्व आम किए जीवात्मा आम सतर तत्व स्वयं सप्तदश अस्मृते आम सतर तत्व षोल द्वारा बंधा हो पड़े जो संसार कबल रु मुक्त हाँपाई सब आम आज सका से गुरुदेव से ओडिया से प्रवचन गुरुदेव कहते जो संप्रदाय विषय संप्रदाय विषय से प्रवचन गुरुदेव कहते से भक्ति ठाकुर आर्टिकल केमिति वैज्ञानिक भितरे आचार्य मैंने गोटे बद्ध जीव पाई पूरा भक्ति धारा टा को आणिक मुनि ऋषि द्वारा प्रवर्तन करा संप्रदाय जीवात्मा को उद्धार कराव ता बाटा सब रही देख षोल तत्व देखा आम सब जिन रही आम कमी आम चाहूचे प्रथम कहते ना ए अप्राकृत इंद्रिय गुड को कौन कर प्राकृत इंद्रिय गुड को अप्राकृत कर देख सका लोक गादी सारे कौन करिए जड़ उदाहरण देख आम चेतना कृष्ण चेतना रही आचार्य मैंने केमती कर कहीं तिलक लगोन अरे मुझे तिलक न लगे स्न लगे गाधे सारे मैंने आप कौन करिए गाधे सारे कुआ जी एवं तो बाथरूम भितर मिरर लगे बाथरूम भितर मिरर लगे कि लोक सी गाधोन से मिरर को देखुं अच्छा आगर लोक गाधिक आसवे लोक गाधिक आस गाधे आसे कौन करेंगे आगे आगे मुंडा कुंडे हो देख से आम कमी आम आटेनसन टाक डायभर्ट कर सब तुम देह आड़ को जाओ ना तुम्हें कड़क आस प्राकृत इंद्रिय बसीभूत हो ना अप्राकृत इंद्रिय आस से नहीं देखो ना साधु मान कहे लंडा हो कारण तुम्हें गाधे सारे मैंने पानिया आने खाली भांग कर भांग कर भांग कर आम सब आम पाठ पढ़ू कह जान ना चुटी तुम चुटी भांग हूँ से मन फन सब खराब कौन से जो काटी दे दी कौन जो बारिक काटी दिए गोल्टा काटी दिए तो हस्टेल आईला बेलू सब कौन आज चुट्टी काटिक आसमी है तो खाली एपट गोटे मीर देखिए सेपट गोटे मीर देखिए छुआ गुडा सब देखी सेपट गोटे मीर देखो सेपट गोटे मीर देखो आज एमती काटीदे चुट्टीटा देख सी लंडा हो पड़ा सहला लंडा हो लंडा मुंड को देखियो ना अच्छा तापर तुम गाधे सारे मान मुहर गुट किसी मारे इच्छा हो देख तुम परीक्षा कर लोक आगे मानते सब गाधे सारे सुन मारे आम कौन से तिलक लगा ପୁଣି ତିଲକ ଲଗେଇ ଦେଖି ସେ ତିଲକଟା ଯେ ଭଗବାନଙ୍କର ବୋଲି ତୁମେ ଚିନ୍ତା କର, କେଶବ ଭାଇ ନବ ନାରାୟଣ ନବ ଆମର ବୈଜ୍ଞାନିକ ଏଇଟା ମୁଁ ସେ ଚିନ୍ତା କରୁଥିଲି ଯେତେବେଳେ ଶୁଣୁଥିଲି ସକାଳେ ରୋଷେଇ କଲା ବୈଜ୍ଞାନିକ ଜିନିଷ ଗୁରୁତ୍ୱ ଯାଉଛନ୍ତି ସତ ଆଉ ଦେଖ ଆମ ଆଟେନସନ ଟାକୁ ପ୍ରାକୃତିକ ଇନ୍ଦ୍ରକୁ ଅପ୍ରାକୃତ କରିବା ପାଇଁ କେମିତି ବ୍ୟବସ୍ଥା କରାହେଇଛି। ଲୋକ ଗୋଟେ ଅଳଙ୍କାର ପିନ୍ଧିବା ସବୁବେଳେ ତାର ଇଚ୍ଛା, ଭକ୍ତିରୁ ଠାକୁର ସେ ତାଙ୍କ ପଦ ଲେଖୁନାହାନ୍ତି କି କଣ ବାହାର କଲେ ସେଟା ତିଳକ ଭାଇ ଯଦି ତୁମର ସୁନା ଅଳଙ୍କାରରେ ତୁମେ ତିଳକ ପିନ୍ଧ, ସେ ଭକ୍ତିରୁ ଠାକୁର ଲେଖିଛନ୍ତି ଅନାୟାସ ବଡ ସୁନ୍ଦର ସେ ପଦ ମନ ଲଗେଇଲାନି ଆଣିପାରିଲି ନାହିଁ ପେଟା ବାହାର କରିଦେଇଥାନ୍ତି। ଯଦି ତୁମ କଥା ସୁନା ଅଳଙ୍କାର ନାହିଁ ସଜା ପଲଙ୍କ ନାହିଁ ତଳେ ସୁଜା, ସେ ଭକ୍ତିର ଠାକୁର ସବୁ ସବୁ ଲେଖି ଦେଇଛନ୍ତି ନା। ତୁମ ଅଳଙ୍କାର ଗୋଟେ ଲୋକ ଗାଧେଇ ସାରିଲା ମାନେ ସେ କଣ କରିବ, ଗୋଟେ ଭଲ ଶାର୍ଟଟେ ପିନ୍ଧିବ, ତାର ତିଳକ ତାର ଗୋଟେ ମୁହଁରେ କିଛି ଲଗେଇବ, ଆମର ତିଳକ ଲଗା ହଉଛି। ଆମର ସବୁବେଳେ କନସିୟସନେସ ଟାକୁ ଆମକୁ ଡାଇଭର୍ଟ କରାହଉଛି, ମାନେ ଇନ୍ଦ୍ରିୟର ତୁମେ ବଶବର୍ତ୍ତୀ ହୁଅ ନା। ତୁମେ ଖାଇବା ପାଇଁ ଯେତେବେଳେ ଯିବ ରୋଷେଇ ହବ କି ନାହିଁ, ରୋଷେଇ ହବ, ରୋଷେଇ ହେଲା ମାନେ କଣ, ରୋଷେଇ ହଉଥିବ ଦେଖିବ ତୁମେ ଇଚ୍ଛା ହବ ଖାଇବ। ଲୋକମାନେ ଘରେ ଦେଖିନ ସେ ବସିଥିବେ ସେଇଠି, ସେ ଅଧା ଭଜା ତୁ ଦେଲୁ, ସେ ଅଧା ଭଜା ହେଇଥିବ ବାହାରୁଥିବ, ଲୋକ ତାଙ୍କର ଖାଉଥିବେ। ଏ ହୋଟେଲ ତୁମେ ଦେଖିନ କି ସେ ତାଙ୍କର ରୁଟି କରୁଥିବେ ସେ ଆଣିକି ଦଉଥିବେ ଗୋଟେ ଗୋଟେ, ଏଇ ତାର ଲୋକ ବସିକି ଖାଉଥିବ। ଦେଖ ଆମକୁ ଚେକ୍ କରାହଉଛି ନା, ଭୋଗ ଲାଗିଲା ପାଇଁ ତୁମେ ରୁହ, ଛାଟି ପିଟି ଏମିତି ରହୁଛି ନା, ଆଉ ଏ ଡେରି ହେଇଗଲା ଇଏ ହେଲା ତା ହେଲା ସବୁ, ମାନେ ତାଙ୍କୁ କେବେ ଚାନ୍ସ ଦିଆଯାଉନି। ଇଣ୍ଡିଭିଜୁଆଲି ସେମାନେ କିଛି ଗୋଟେ କରନ୍ତୁ। ଭାଇ ବୋଲି ସେ କହିଛନ୍ତି ଯେ ତିଳକ ନାହିଁ ତୁମେ ନା, ଯଦି ଅଳଙ୍କାର ନାହିଁ ତିଳକ ଲଗାଅ, ସେଥିରେ ସେ ବହୁତ ସୁନ୍ଦର ଭାବରେ ଲେଖିଛନ୍ତି, ଯେ ବସ୍ତ୍ର ଯେ ବସ୍ତ୍ର ଯେଭଳି ବସ୍ତ୍ର ମିଳୁ ସେଭଳି ପିନ୍ଧି ଦିଅ, ବଡ ସୁନ୍ଦର ଭାବରେ ସେ ଲେଖିଛନ୍ତି। ଆଉ ଛାଡ଼, ମୁଁ ଏଇ କଥା କହୁଥିଲି, ଭୋଜନ ଦେଖୁନାହାନ୍ତି ସବୁବେଳେ ଯେ ମହାପ୍ରସାଦ ଗୋବିନ୍ଦ କରିପାରିବ ସେଥିପାଇଁ ତ ମନରେ ପଡ଼ିବ, ଯଦି କିଏ ଲମ୍ବା କରିକି ଡାକିଦେଲା ମହାପ୍ରସାଦ ଗୋବିନ୍ଦ ଆଉ ଥରେ ମହାମନ୍ତ୍ର ଗଲା ତୁ ରାଗ ଲାଗେ ବନ୍ଦ କରୁ, ମୁଁ ଦେଖିଛି। ଆଉ ଭକ୍ତ ଗୁଡାକି ସେମିତି ସିଏ ତାଙ୍କର ସବୁ ପର୍ଯ୍ୟନ୍ତ ବଢା ନ ହେଲା ପର୍ଯ୍ୟନ୍ତ ସେ ଛାଡ଼ୁନଥିବେ, ଆରେ ଦେଖ ସିଏ ଭୋକ ଲାଗିଲାଣି ତାକୁ ସିଏ ସମ୍ଭାଳି ପାରିବନି, ସେ ସମ୍ଭାଳି ପାରିବନି, ସିଏ ମହାପ୍ରସାଦ ଗୋବିନ୍ଦ ନାମ ବ୍ରହ୍ମଣୀ ବୈଷ୍ଣବ ସେ ଚଲେଇଥିବ, ତାପରେ ସରିଗଲା ସରିଗଲା ଖାଲି ସରିଲା ବେଳେ ଯିବ କହୁଥିବ ମୁଁ କେତେ ଭିତରେ ପକେଇବି। ଆଉ ତୁମେ ଦେଖ ତୁମେ ଗୋଟେ ୱାର୍ଣ୍ଣିଂ କରିକି ଦେଖ, ନିଜକୁ ସତର୍କ କରିକି ଦେଖ କେଉଁ ଜିନିଷ ଖାଇବା କେଉଁ ଜିନିଷ ଖାଇବାନି, ଏଟା ମାନେ ଇନ୍ଦ୍ରିୟ ଗୁଡା କେତେ ବଡ ବା। ବେଙ୍ଗଲୀରେ ସେ ଯୋଉ ଆମେ ଯାଇଥିଲୁ ସେ ପ୍ରସାଦ ବାଡ଼ିଥିଲା ବାଡ଼ବାଡ଼ୁ, ସିଏ କିଏ ଗୋଟେ ଆଙ୍କ ଭିତରେ ବସିଥିଲା ସିଏ ଖାଇଦେଲା ଆଗେ ରାଇଟ୍ ସାଇଡ୍ ନା କଣ ରାଇଟ୍ ସାଇଡ୍ରୁ ଖାଇଦେଲା, ସେଠୁ ସେ ଛୁଆଟି କହୁଛି ନାଇଁ ନାଇଁ ଆମର ବେଙ୍ଗଲରେ କୁହାହେଇଛି ଲେଫ୍ଟରୁ ଖାଇବ, ଲେଫ୍ଟରେ ପିତା ଦିଆ ହେଇଛି ନା, ମୁଁ ଲିମ୍ବ ପିତା ଭଲ ପାଏ, ମୁଁ ପିତା କର ସେ ତାଙ୍କର ଇଏ କାରଣ ଆଗେ ଇନ୍ଦ୍ରିୟ ଯୋଉ କୋଉଠି ମିଠାଟା ଅଛି ଯୋଉଠି ରସାଟା ଅଛି ଦେଖ ସେଇ ଜିନିଷଟା ଯିବ ଇନ୍ଦ୍ର କୋଟି ଟାଣି ନେଇ ପଡ଼ୁଛି। ଆମର ସବୁ ସମୟରେ ଆମେ ଆମର ଯୋଉ ପଦ୍ଧତିରେ ଆମେ ସବୁ ସମୟରେ ଯୋଗ ହେବା ପାଇଁ ଚାହୁଁଛେ, ଆମ ଯୋଗର ବାଧକ କୋଉମାନେ ହେଲେ ଏଇ ମନ ଆଉ ଇନ୍ଦ୍ରିୟ, ତ ତାଙ୍କୁ କଣ କରିବା, ତାଙ୍କୁ ତ କଣ୍ଟ୍ରୋଲ ପୁରା ତୁମକୁ କଣ ମୁଁ ଖାଇବିନି ଖାଲି ତ ମରିଯିବୁ, ଆଉ ଆତ୍ମା ଜୀବାତ୍ମାକୁ ଉଦ୍ଧାର କେମିତି କଲୁ, ଜୀବାତ୍ମା ତ ସେଇ ବନ୍ଧନ ଭିତରେ ରହିଲା। ସେ ଓଡ଼ିଆ ଲୋକ ଗୁଡାକ ସେ ପଦଟା କହନ୍ତିନି କି କଣ ଖଳୁ ଧର୍ମ ସାଧନମ୍, ଶରୀର କଥାରେ ସେଟା କୁହନ୍ତିନି କି ଶରୀର ମାଧ୍ୟମ ଖଳୁ ଧର୍ମ ସାଧନ, ଶରୀର ଥିଲେ ତ ଖଳୁ ଧର୍ମ ସାଧନ, ଓଡ଼ିଆରେ ଆଉ ଗୋଟେ ତାର ଢଗ ଅଛି ଓଡ଼ିଆରେ ସେଟା ସେ କୁହନ୍ତି। ପ୍ରକୃତ ସତ ଶରୀରଟା ନ ରହିଲେ ତୁମେ ଆତ୍ମାଟାକୁ ଉଦ୍ଧାର କେମିତି କରିବ, ଆଉ ମାନବ ଶରୀରଟା ନା ବୁଝିପାରୁଛନ୍ତି, ମାନବ ଶରୀରଟା ଏଇ ଶରୀରଟା ଦୁର୍ଲଭ, ଏପାଇଁ ଏଇ ଶରୀରଟାକୁ ନିଜେ ନଷ୍ଟ କରିଦେଲେ ବି ତୁମକୁ ଭୂତ ହବାକୁ ପଡିବ, ପ୍ରେତ ହବାକୁ ପଡିବ, ସୁଇସାଇଡ୍ କରିଦେବାଟା କାହିଁକି ଆତ୍ମହତ୍ୟାଟା କରିଦେବା, ମାନବ ଜନ୍ମରେ କାହିଁକି ଲାଗୁଛି, ଅଲଗା ଜନ୍ମରେ କାହିଁକି ଏତେ ଇମ୍ପୋର୍ଟାଣ୍ଟ ଦିଆଯାଏନି, ମନବ ଜନ୍ମରେ ଯଦି କିଏ ଆତ୍ମହତ୍ୟା କରିଦେଉଛି କାହିଁକି, ଏଇ ଜନ୍ମଟା ତ ଗୋଟେ ଦିଆଯାଇଛି ମଣିଷକୁ ସେ ଜୀବାତ୍ମାକୁ ଉଦ୍ଧାର କରିବ। ତେଣୁ ଆମେ କଣ କରୁଛେ ସବୁବେଳେ ଚେଷ୍ଟା କରୁଛେ ମନ ଇନ୍ଦ୍ରିୟ ଗୁଡିକୁ ସେ ଯୋଉ ମଝିରେ ରହିକି ମୁଁ ଯାହା କହୁଥିଲି ନା ଆତ୍ମା ଆଉ ପରମାତ୍ମା ଭିତରେ ଏଇ ଯୋଉ ମଝିରେ ରହିକି ଟ୍ରାନ୍ଜାକ୍ସନ କରିବାକୁ ଦଉନା ତାଙ୍କ ଫିଲିଙ୍ଗସ ତାକୁ, ଆମେ ତାଙ୍କୁ ନିଜର କରିବାର ଅଛି, ତାଙ୍କୁ ବାହାର କରିପାରିବେ, ତାଙ୍କୁ ବାହାର କରିଦେଲେ ମରିଗଲେ। ଜଣେ ଲୋକ କହୁଥିଲେ ମନ ଆମର ରହୁଛି କଷ୍ଟ ହଉଛି ମରିଯିବି, ମରିଗଲେ କଣ ହେଲା, ସେ ମନ ମରିଲାନି, ମନର ଯୋଉ ସ୍ୱଭାବ ଥିଲା ଇନ୍ଦ୍ର ଯୋଉ ସ୍ୱଭାବ ଥିଲା ତମେ ମରିଗଲା ପରେ ବି ଯୋଉ ସ୍ୱରୂପ ସେ ଶରୀର ବାହାରିବ, ତାକୁ ବର୍ତ୍ତମାନ ଆଣିବାକୁ ପଡିବ। କଣ କରିବାକୁ ପଡିବ, ପ୍ରାକୃତ ଗୁଣକୁ ଅପ୍ରାକୃତ କରିବାକୁ ପଡିବ। ସେଥିପାଇଁ ଆମର ଏତେ ଏଇ ଯୋଉ ଯୋଗ ପଦ୍ଧତିଟା ରହିଛି, ଖାଇବାର ଅଛି କଣ ଖାଇବା, ଦେଖ ଚାରିଟା ଜିନିଷ ରହିଛି ଆମର ଶରୀର ଧର୍ମ କଣ କଣ ରହିଲା, ଆହାର ନିଦ୍ରା ଭୟ ମୈଥୁନ। ଆଚ୍ଛା ଏଟା କେଉଁ ଗୁଣରେ, ତୁ ଶୁଣିଛ ଚାରିଟା ଜିନିଷ, ଏଟା କେଉଁ କେଉଁ ଗୁଣରେ କୁହ ମତେ, ଆହାରଟା କେଉଁ ଗୁଣରେ ଆସିବ ମ୍ୟାକ୍ସିମମ, ଆହାରଟା ରଜଗୁଣ ନା ହଉ ରଜଗୁଣରେ ଚାଲି ଆସିବ। ଆମେ ତ କହୁଛେ ନା ତୁମେ ସତ୍ୟଗୁଣର ଆହାର କର, ସାତ୍ୱିକ ଆହାର ସାତ୍ୱିକ ପ୍ରିୟା ଭଗବାନ ଗୀତାରେ କହିଲେ, ରାଜସିକ ଆହାର କରିବନି, ତାମସିକ ଆହାର କରିବନି। ତାମସିକ ଆହାର ଅଛି ନା ଯୋଉ ଯୋଉଟା କଣ କୁହନ୍ତି, ଯୋଉ ବାସି ପଖାଳ କରି ଖଟା ଦହି ଯୋଉ କଣ ଆମ୍ବିଳ ଫାମ୍ବିଳ ଗୁଡା କରି ଖାଆନ୍ତିନି, ପଚା ରକ୍ତ ସଢା କରିକି ସବୁ ଖାଇବେ, ପର୍ଯ୍ୟୁଷୀ ତମ ଭଗବାନ ଗୀତାରେ ସବୁ ଲେଖିଲେ ତାମସିକ, ସେ ଜିନିଷ ଖାଇବନି। ଦେଖ ଭୋଜନ କରିବା ପାଇଁ କୁହାହଉଛି, କିନ୍ତୁ ଇନ୍ଦ୍ରିୟଟାକୁ ତ ମାରିପାରିବେନି, ତ ତାଙ୍କୁ ଗୋଟେ ସାତ୍ୱିକ ସ୍ତରକୁ ଆଣିବା। ସାତ୍ୱିକ ସ୍ତରକୁ ଆସିଲେ ତାଙ୍କର କଣ ସାତ୍ୱିକ ସ୍ତରରେ କଣ ହୁଏ, ସିଏ ତାଙ୍କର ଗୋଟେ ହାବିଟ୍ ହେବେ ସାତ୍ୱିକ ସ୍ତରରେ, ସେ ସେଠାରେ ତୁମକୁ କୋପରେଟ୍ କରିବେ, କାହାକୁ କୋପରେଟ୍ କରିବେ, ଜୀବାତ୍ମାକୁ ଜ୍ଞାନଟା ଦେବେ। ଏ ସାତ୍ୱିକ ସ୍ତରକୁ ଇନ୍ଦ୍ରିୟମାନେ ରହିନାହାନ୍ତି, ତୁମେ ଯେତେ ଜ୍ଞାନ ପଢ଼ ଯେତେ ଶୁଣ ଯାହା କର, ସିଏ ସେଟାକୁ ଆଉ ଆତ୍ମାକୁ କିଛି ହେଲ୍ପ କରିବେନି, ସେ ସେଠୁ ସେଠୁ ରିଜେକ୍ଟ କରିଦେବେ, ସବୁ ଜାଣିଥିବ ପୁଣି ସେ କାମ ସେ କରିଦେବେ। ଲୋକ ମନ୍ଦିରକୁ ଯାଉଛି, ଦେଖ ନା ତୁମେ ଲୋକଟା ମନ୍ଦିରକୁ ଯାଉଛି, ଜଗନ୍ନାଥଙ୍କୁ ଜୁହାର ହଉଛି, କିନ୍ତୁ ପକେଟରେ ମୋବାଇଲ ଲାଗିକି ତାକୁ ଚୋରି କରିଦଉଛି। ସିଏ କଣ ତୁମେ ଭାବୁଛ, ସେ ଯେତେବେଳେ ଯାଇଥିଲା ସେ କଣ କାହିଁକି ଯାଇଥିଲା, ଜଗନ୍ନାଥଙ୍କୁ ଟିକେ ଦର୍ଶନ କରିବି, ପୁଣି ଯେତେବେଳେ ପକେଟରେ ମୋବାଇଲଟା ଦେଖିଛି ଅଧା ବାହାରିକି ରହିଛି, ଟାଣି ଆଣିଲା ତ ଜଣା ପଡ଼ିବନି, କୋଉଠୁ ଚାଲିଗଲା ଏଇଟା, ତାର ତାକୁ ଇନ୍ଦ୍ରମାନେ ସାଙ୍ଗେ ସାଙ୍ଗେ ଚାଲିଗଲେ, ସେଠି ଶରୀରଟାକୁ ପୁରା ସେମାନେ ଚଳଉଛନ୍ତି, ସାଇଣ୍ଟିଫିକାଲି ଚଳଉଛନ୍ତି, ପୁରା ଏଇ ଷୋଳ ତତ୍ତ୍ୱ ଯୋଉ ରହିଛନ୍ତି ପୁରା ଗୋଟେ ମଣିଷଟାକୁ ପୁରା ଚଳଉଛନ୍ତି। ଆମକୁ ସେଥିପାଇଁ କେତେ ସତର୍କ ହେଇକି ଯୋଗ ମାର୍ଗରେ ଆମେ ରହୁଛେ ନା, ଏଇଟା ଭକ୍ତି ଯୋଗ ମାର୍ଗ, ତାହେଲେ ଯାଇକି ଏମାନଙ୍କ କବଳରୁ ଉଦ୍ଧାର ପାଇବା, ଏମାନେ ଅପ୍ରାକୃତ ହେବେ ଆମକୁ ସାହାଯ୍ୟ କରିବେ, ଯୋଉମାନେ ଆମକୁ ଜୀବାତ୍ମାକୁ ହଇରାଣ କରୁଛନ୍ତି ସେମାନେ ଜୀବାତ୍ମାକୁ ସାହାଯ୍ୟ କରିବେ, ସେତେବେଳେ ଆମର ଭକ୍ତିଟା ସରଳ ନହେଲେ ହବନି। ସେଥିପାଇଁ ଆମକୁ ଆହାର ଆହାର କଣ କହିବ, ତୁମେ ସାତ୍ୱିକ ଆହାର କର, ପୁଣି ସାତ୍ୱିକ ଆହାର ଏମିତି ନାହିଁ ଯେ ଭେଜିଟେରିଆନ କରି ଖାଇ ଖାଇଦେବା, ନା ଭଗବାନଙ୍କୁ ଭୋଗ ଲଗେଇ ଖାଅ, ଭଗବାନଙ୍କୁ ଯଦି ଆମେ ଭୋଗ ଲଗେଇବା ଭଗବାନଙ୍କର କୃପାଟା ପ୍ରାପ୍ତ ହେବା, ଇନ୍ଦ୍ରିୟ ଗୁଡିକ ସେ ଚିନ୍ମୟ ଭଗବାନଙ୍କ ଉଚ୍ଚିଷ୍ଟ ଗୁଡା ଖାଇଲେ ନା, ଆମେ ଭୋଜନ ବନ୍ଦ କରିବାନି କିନ୍ତୁ ପ୍ରସାଦ ପାଇବା, ପ୍ରସାଦ ସତ୍ୱଗୁଣ ସ୍ତରରେ ପୁଣି ରୋଷେଇ କରୁଛେ, ଶୁଦ୍ଧ ହେଇକି ରୋଷେଇ କରୁଛେ, ଭଗବାନ ଭୋଗ ଲଗଉଛେ। ଆଚ୍ଛା ନିଦ୍ରା, ନିଦ୍ରାଟା କେଉଁ ଗୁଣ, ନିଦ୍ରା ମାନେ ତମ ଗୁଣ, ନିଦ୍ରାଟା ଦରକାର କି ନାହିଁ, ନିଦ୍ରା ନହେଲେ ତ ବଞ୍ଚିପାରିବନି, ନିଦ୍ରା ନହେଲେ ତ ପାଗଳ ହେଇଯିବ, ଆଉ ନିଦ୍ରା ଯଦି ନ ହବ ତ ପାଗଳ ଲୋକମାନେ କାହିଁକି ହୁଅନ୍ତି, ଲୋକ ଯୋଉ ମୁଣ୍ଡ ପାଗଳ ହେଇଯାଏ କୋଉଥିପାଇଁ ପାଗଳ ହୁଅନ୍ତି, ନ ଶୋଇଲେ ପାଗଳ ହେଇଯାନ୍ତି ନା, ସେଥିପାଇଁ ପ୍ରଥମେ ତାଙ୍କୁ ଯୋଉ ଯିବେ ଇଞ୍ଜେକ୍ସନ ଗୁଡାକ ଦେବେ, ଯୋଉ ଟାବଲେଟ୍ ଦେବେ, ସେ କଣ ଖାଲି ଶୋଇବେ, ଶୋଇଲେ ତାଙ୍କ ମାଇଣ୍ଡଟା ସେଟ୍ ଅପ୍ ହବ, ନିଦ୍ରା ଦେବୀ ଭଗବାନ ଜଣେ ଦେବୀକି ରଖିଛନ୍ତି ଆଉ ଶୋଇଦିଅ ଯିବ ଗୁଡାକୁ, ନିଦ୍ରା ଦେବୀ ଆଉ ଜଗନ୍ନାଥଙ୍କୁ ଶୋଇ ଦଉଛନ୍ତି, ନିଦ୍ରା ଦେବୀ ଡକାଯାଏ ସେ ଜଗନ୍ନାଥଙ୍କୁ ଶୋଇ ହଉଛି, ନିଦ୍ରାଟା ହଉଛି ତମ ଗୁଣ, ଆମକୁ କଣ କରିବାକୁ ପଡିବ, ନିଦ୍ରା ନବାକୁ ପଡିବ, ସ୍ୱରୂପ ନ ନେଲେ ହବନି, ତେଣୁ ଆମେ ନିଦ୍ରାରେ ଶୋଇଲା ପରେ ତମ ଗୁଣକୁ ଯେମିତି ନ ଯିବା ତା ପାଇଁ ବାଟ କରାହଉଛି, କରାଯାଉନି ଶୋଇନା ପୂର୍ବରୁ କଣ କରାଯାଏ, ଶୋଇବା ପୂର୍ବରୁ ଶୋଇବାଟା କଣ, ଶୋଇବା ମୃତ୍ୟୁ ହଉଛି ସମାନ ନା, ଆଉ କିଛି ଅଛି, ଶୋଇବାଟା ମୃତ୍ୟୁ ଭିତରେ କିଛି ଡିଫରେନ୍ସ ନାହିଁ, ଏଇଟା ଶୋଇବାଟା ଛଅ ଘଣ୍ଟା ପାଇଁ ହଉଛି କି ଆଠ ଘଣ୍ଟା ପାଇଁ ହଉଛି, ମୃତ୍ୟୁଟା ସବୁଦିନ ପାଇଁ ହେଇଛି, ଲୋକଙ୍କୁ ମୃତ୍ୟୁଟା ଗୋଟେ ବହୁତ ବଡ ଜିନିଷ ଲାଗୁଛି, କିନ୍ତୁ ତୁମେ ପ୍ରକୃତରେ ବୁଝ ମୃତ୍ୟୁ କିଛି ନୁହେଁ, ଆମେ ପ୍ରତିଦିନ ମରୁଛେ, ଛଅ ଘଣ୍ଟା ମରୁଛେ, ଆଠ ଘଣ୍ଟା ମରୁଛେ, ଏପଟେ ସବୁଦିନ ପାଇଁ ମରୁଛେ, ଗୋଟେ ଗୋଟେ ଛୁଆଟେ ଶୋଇ ଦେଖୁନା, ଏଇ ଶୋଇଛି ଛୁଆଟେ ଦେଖୁନା କଣ, ତୁମେ କଣ ଏଭଳିଆ ତୁମେ ଶୋଇ ଦେଖିଲେ ଲୋକ କେମିତି ପାଟିକି ଆଁ କରିକି ପଡ଼ିଥିବେ, ଲୋକ ଦେଖିବ ନା ତୁମେ କଣ ତାର ଅଛି, ଧନ ସମ୍ପତ୍ତି ପଚାରିବ ସେ ସମୟରେ, ତ ଗୋଟେ ଲୋକ ଶୋଇଛି ଆଁ କରି ତାକୁ ଦେଖ ତୁମେ, କିଏ କରୋଡପତି କି ଭିକାରୀ କି ଜ୍ଞାନୀ କି ବାବାଜୀ ଦେଖିଲ ତାକୁ, ସେ କେତେ ବଡ ବାବାଟେ ହଉଥିବ ସେ ଶୋଇଛି, କେବଳ ଯୋଉମାନେ ମହାତ୍ମା ସେମାନଙ୍କ ସ୍ୱୟଂ ତୁମେ ଦେଖିଲେ ସେଠି ତୁମକୁ ତମ ଗୁଣ ଲାଗିବନି, କାରଣ ସେମାନେ ଭଗବତ ଚେତନାରେ ଥାନ୍ତି ନା, ସେ ନିଦ୍ରାରେ ବିଷୟରେ ତିନିଟା ଅବସ୍ଥା ରହିଛି, କଣ କଣ ଅବସ୍ଥା, ଦିଟା ଅବସ୍ଥାରେ ତୁମେ କନସିୟସ ଆସିପାରିବ, ତୃତୀୟ ଅବସ୍ଥା ନ ଆସିଲା ପର୍ଯ୍ୟନ୍ତ ଆମେ ସଂସାର ଉଦ୍ଧାର ହେଇପାରିବେନି, କଣ ଗୋଟେ ହେଲା ଜାଗ୍ରତ, ଗୋଟେ ହେଲା ସ୍ୱପ୍ନ, ଗୋଟେ ହେଲା ସୁସୁପ୍ତି, ତିନିଟା ଅବସ୍ଥା ରହିଲା, ତିନି ଅବସ୍ଥାରେ ଆମକୁ କନସିୟସନେସ୍ ରହିବ, ପ୍ରଭୁ କୃଷ୍ଣ ଚେତନା କହିଲେ ସ୍ୱପ୍ନ ଦେଖିବା ବେଳେ କୋଉ ସ୍ୱପ୍ନ ଦେଖିବା ଦରକାର, କୃଷ୍ଣଙ୍କ ସ୍ୱପ୍ନ, ଏଇଆ ନା ଯେ ତୁମେ କିଏ ଖାଉଛି, ସେ କହୁଛି ଏଇଟା ସେ ଛେନାପୋଡ଼ ସ୍ୱପ୍ନ ଦେଖିଲେଣି, କିଏ କହିଲା ମୁଁ ଆଳୁଦମ ସ୍ୱପ୍ନ ଦେଖିଲେଣି, କିଏ କହିଲା ମୁଁ ସେ ପାର୍କ ସ୍ୱପ୍ନ, ଏଇଟା ତୁମେ କଣ ଚେତନା ଗୁଡା ଅଲଗା ରହୁଛି। ଦେଖ ସୁସୁପ୍ତାରେ ଆମେ ସ୍ୱପ୍ନ ଦେଖିଲେଣି, ଏଇଟା ସ୍ୱପ୍ନ ଅବସ୍ଥାରେ ଅଲଗା ଚେତନା ପଳେଇଲାଣି। ସୁସୁପ୍ତି ସୁସୁପ୍ତି ମାନେ ଗାଢ ନିଦ୍ରା ଯେତେବେଳେ ରହୁଛ ସେ ସମୟରେ ବି ଚେତନା ରହିବା, ତମ କଣ ହେଟା ଶୋଇବା ପୂର୍ବରୁ ଆମେ କଣ କରୁଛେ, ପାଦ ଧୋଉଛେ, ବିଛଣାରେ ବସିକି ଭଗବାନଙ୍କୁ ସ୍ମରଣ କରୁଛେ। ସେ ଭକ୍ତମାନେ ଶୋଇବା ପୂର୍ବରୁ ଗୋଟେ ମାଳି ଜପ କରିବା ଦରକାର, ନହେଲେ ଗୋଟେ ଶାସ୍ତ୍ର ପଢିକି ଶୋଇବା ଦରକାର, ଗୀତା ହଉ ଭାଗବତ ହଉ ଗୋଟେ କିଛି ପଢିକି ଶୋଇବେ, କାରଣ ଶୋଇବାଟା ମନେ ରଖ ମୃତ୍ୟୁ, ଶୋଇବାଟା ଆଉ କିଛି ନୁହେଁ। ରାତିଟା ରାତି ଅନ୍ଧକାର ହେଇଗଲା ମାନେ ଖାଲି ତମ ଗୁଣ ଆସିବ ବୁଦ୍ଧି, ମୃତ୍ୟୁ ନା ଆଉ। ଶୋଇବାଟା ବନ୍ଦ କରିପାରିବା, ବନ୍ଦ କରିପାରିବାନି, ତେଣୁ ସାତ୍ୱିକ ଚିନ୍ତାଧାରାରେ ଆମେ ଶୋଇବା। ଦେଖ ଆମେ ଇନ୍ଦ୍ରିୟଟାକୁ ସଂଯମ କରିବା ପାଇଁ କେତେ ବାଟ କରାହଉଛି, ସଂଯମିତ କରିବା ଆମର ଯେମିତି ଯୋଗୀମାନଙ୍କର ଲକ୍ଷ୍ୟ ତା ନୁହେଁ, ଆମର ପୁରା ଅପ୍ରାକୃତ କରିବୁ, କାହିଁକି ନହେଲେ ସେ ଭଗବାନଙ୍କର ଯୋଉ ଶବ୍ଦ ସ୍ପର୍ଶ ରୂପ ଗୁଣ ଯାହା ଭଗବାନଙ୍କର ଲୀଳା ଏଗୁଡା କିଛି ଧରିପାରିବେନି, ଖାଲି ଶୁଣିବା ଆଉ କିଛି ଭଲ ଲାଗିବନି। ଏଇ ସିରିଏଲ ଫିରିଏଲ ଗୁଡା କଣ, ସେଗୁଡା ସବୁ କଣ ଗୋଟେ ଯୋଉ ଟିଭି ଫିରେ ସିରିଏଲ ଦିଏନି କଣ, ମୁଁ ଯେତେବେଳେ ଯାଉଥିଲି ପ୍ରଭୁଜନ ତୁଳସୀ ଯେତେବେଳେ ଚାଲିଯାଏ, ତୁଳସୀ ଗୋଟେ ସିରିଏଲ ଦିଏ, ଲୋକ ପ୍ରଭୁଜନଙ୍କୁ ଆସିବେନି ସେଦିନ ଯୋଉଦିନ ଥିବ, ଏଇଟା କାହିଁକି ଆସୁନାହାନ୍ତି କହିବେ ବାବା ଆଠଟା ବେଳକୁ ଆପଣ ପ୍ରଭୁଜନ ଆରମ୍ଭ କରିବେ, କାହିଁକି ଆଠଟା ବେଳକୁ ନା, ଆମ ସିରିଏଲ ସରୁ। ଦେଖ ସେ ଗୋଟେ କଳ୍ପନା କରି କଣ ଲେଖିଛନ୍ତି, ଗୋଟେ କଳ୍ପନା ଜିନିଷଟା କଣ ଭଲ ଲାଗୁଛି, କିନ୍ତୁ ଭଗବାନଙ୍କର ଲୀଳା କୃଷ୍ଣ ଲୀଳା କଣ ସେଠି ଭଲ ଲାଗୁଛି, ଥରେ ପଢିଦେଲା ହଁ ମୁଁ ଜାଣିଛି ସେ କୃଷ୍ଣ ଗୋବର୍ଦ୍ଧନ ଟେକିଥିଲେ ଆଉ, ଆଉ ସେ ଫିଲ୍ମରେ ତ ସେଇ ହିରୋ ହିରୋଇନ କଥା ଅଛି, ଆଉ କିଛି ଅଛି କଥା ଅଛି ନା କଣ, ଇନ୍ଦ୍ରପଡ଼ା ଇନ୍ଦ୍ର ଗୁଡାକ ସେମିତି ହେଇଯାଇଛନ୍ତି ନା, ମାନେ କେତେ ମାନେ ତାଙ୍କ ଶକ୍ତିଟାକୁ ଆଣିବା ପାଇଁ ଆମକୁ ପୁଣି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡୁଛି। ଏଇ ରାମଜୀ ସେ କଥା କହୁଛନ୍ତି, ସେଟା ମୋତେ ରାମଚରିତ ମାନସରେ ସେ ପଦ ଅଛି, ପଢୁଥିଲି ବହୁତ ଭଲ ଲାଗିଲା ମତେ, ଭକ୍ତ ଆଉ ଜ୍ଞାନୀ ଭିତରେ କଣ ପାର୍ଥକ୍ୟ, ଯୋଗୀ ଭିତରେ କଣ ପାର୍ଥକ୍ୟ, ରାମଜୀ କହୁଛନ୍ତି ଯୋଗୀ କଣ କରିବ, ଜ୍ଞାନୀ କଣ କରିବ, ତା ନିଜ ବଳରେ ଚାହିଁବ ଇନ୍ଦ୍ରିୟକୁ ସଂଯମ କରିବା ପାଇଁ, କିନ୍ତୁ ମୋ ଭକ୍ତ କାହିଁକି ବିଜୟ ହେଇଯାଏ, ମୋ ଭକ୍ତ ସବୁବେଳେ ମୋ ସେବା କରିକି ମୋ ଉପରେ ନିର୍ଭର କରେ, ମୁଁ ତାକୁ ସାହାଯ୍ୟ କରିଦିଏ, ତେଣୁ ଆମେ ଏଠି ଭଗବାନ ପାଖରୁ ବି ସାହାଯ୍ୟ ପାଇବା। ନିଦ୍ରାଟା କେଉଁ ଗୁଣ ହେଲା, ତମ ଗୁଣ, ସେଥିପାଇଁ ଆମକୁ କୁହା ହଉଛି ତମେ ତମ ଗୁଣକୁ ନ ଯାଅ, ସେଥିପାଇଁ କେତେ ଘଣ୍ଟା ଶୋଇବା ପାଇଁ କୁହା ହଉଛି, ଛଅ ଘଣ୍ଟାରୁ ଅଧିକା ଶୋଇବନି, ଟାୟାର୍ଡ ହେଇଛି ତୁମେ ଘଣ୍ଟେ ଘଣ୍ଟା ଶୋଇଗଲ ଶୋଇଗଲ ବାସ୍ ଠିକ ଅଛି, ଅଧିକା ଶୋଇଲା ମାନେ ତୁମ କାରଣ ଗୁଣ ଅଛି ନା, ପୁଣି ତୁମେ ଅଧିକା ଯେତେବେଳେ ଶୋଇଲ ସୂର୍ଯ୍ୟ ଉଦୟର ଦେଢ ଘଣ୍ଟା ଭିତରେ ତୁମେ ଉଠିନ, ତୁମର କେଉଁ ଗୁଣ ଚାଲି ଆସିବ, ତାପରେ ରଜଗୁଣ ତମ ଗୁଣ ଚାଲି ଆସିଲା, ତମ ଗୁଣ ଚାଲି ଆସିଲା, ଚବି ଗୁଣ ଚାଲି ଆସିଲା, ସେ ସକାଳୁ ଶୋଇବା ନେଇ ଭଲ ଲାଗିବ, ଭୋର ଭୋର ଭଲ ଲାଗିବ, ନିଦ ଲାଗିବ, ବଢିଆ ନିଦ ଲାଗିବ, ସେଟା ତମ ଗୁଣ, ଶରୀର କଣ କରିବ ନା, ତମ ଗୁଣ ସୃଷ୍ଟି କଲା ଇନ୍ଦ୍ରିୟ ଗୁଡାକ ଗଲା, ଲୋକ ତ ବୁଝୁନି ନା ସେଇ ଜିନିଷକୁ, ଆଚ୍ଛା ଆମେ ଯେମିତି ପାରେ ସେମିତି କିନ୍ତୁ ଭକ୍ତି କରୁଛେ, ଏଇଟା ଗୋଟେ ଯୋଗଟା ବା, ନିଜକୁ ନିଜେ ଉଦ୍ଧାର କରିବାକୁ ପଡିବ, ଭଗବାନ ଏଠି କହୁଛନ୍ତି ଉଦ୍ଧାରେ ଆତ୍ମାନ ଆତ୍ମାନମ ଆତ୍ମାନମ ଅବସାଦ ଆତ୍ମୈବ ଆତ୍ମାନ ବନ୍ଧୁ ଆତ୍ମୈବ ରିପୁର ଆତ୍ମାନମ, ଏଇ ଇନ୍ଦ୍ରିୟ ମାନେ ବନ୍ଧ ହେଇଯିବ, ଏଇ ଇନ୍ଦ୍ରିୟ ମାନେ ଶତ୍ରୁ ହେଇଯିବ। ଆଚ୍ଛା ଆହାର କଣ କରିବା, ଭଗବାନଙ୍କୁ ଭୋଗ ଲଗେଇ ପ୍ରସାଦ ପାଇବା, କେତେ ପ୍ରସାଦ ପାଇବା, ପ୍ରସାଦ ପୁଣି କେତେ ଖାଇବା, ଲୋକମାନେ କଣ ଖାଇବେ 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 ପୁଣି ସୋଡ଼ା ପିଇବେ, ସୋଡ଼ା ପିଉନାହାନ୍ତି ଲୋକ, ଆଣିଲୁ ସୋଡ଼ା ହଜମ ହଉନି, କିରେ ହଜମ ହଉନି, ତୁ ଦେଖ ତୁମେ ହଜମ ହଉନି, ତୁ ଜାଣିଛ ନା ଯୋଉ ମଣିଷଟା ଏତେ ଖାଇଦେଲୁ, ଯଦି ହଜମ ହଉନି, ସେ ଗୋଟେ ଲୋକ ବୁଝାଉଥିଲି ତୋ ଭାଗଟା କିଏ ନେଇଯାଉଛି, ଆଜି ନ ଖାଇଛୁ ବେଶୀ ଖାଇଦେଇଛୁ ରହିଯା, ରାତି ଖାଇବୁ କଣ ଅସୁବିଧା, କାଲି ସକାଳେ ଖାଇବୁ, ଦେଖନ୍ତୁ ଇନ୍ଦ୍ରିୟଟା କେମିତିକା, ଟିକେ ଖାଇଦବା ଆଉ, କାଳେ ଭୋକ ଲାଗିବ କି, କାଳେ ଭୋକ ଲାଗିବ କଣ, ତୁ ଜାଣିପାରୁନୁ କାଳେ ଭୋକ ଲାଗିବ, ଭୋକ ଲାଗିଲେ କଣ କାଳରେ ଲାଗେ, କେବେ ତୁମେ କୁହନି, କେବେ ତୁମେ ଭାବନି ଶରୀର ମାନେ କେବଳ ଅନଏକ୍ସପେକ୍ଟେଡ କିଛି ଗୋଟେ ଡିମାଣ୍ଡ କରିବ, ନାଇଁ କେବେ ନାଇଁ, ଶୋଷ ଲାଗୁଛି କେମିତି କଣ, କେବେ ସେ ଶୋଷ ଲାଗିବ, ତୁମେ ଆହାର କରିବ ତାର ଯେତେବେଳେ ଜଳ ଦରକାର ସରତାର ମାଗିବ, ଲୋକଙ୍କୁ ଭୋକ ନଥିବ, କାଳେ ରାତି ଅଧରେ ଭୋକ ଲାଗିବ ତୁ ଖାଇଦେ, ମା ତାର ବୁଝିବ ଛୁଆକୁ ଅଧରେ ଖାଇଦେବ, ଖାଇଦେ ତା ପେଟ ଖରାପ ହେଲା, ଡାଇରିଆ ହେଲାଣି, ଝାଡା ହେଲାଣି, ଏସବୁ ଇନ୍ଦ୍ରିୟର କାମ, ଇନ୍ଦ୍ରିୟ ମାନେ ଏମିତି କରୁଛନ୍ତି, ସେଥିପାଇଁ ଆମକୁ ମନା କରାଯାଉଛି ଅତ୍ୟାହାର ପ୍ରୟାସ ପ୍ରଜଳ୍ପ ନିୟମାଗ୍ରହ ଜନସଂଘର୍ଷ ଲୋଲଂଶ, ଇଏ କଣ ମନୁ ମନୁ ସବୁ ଆଣିଛନ୍ତି ନା କଣ, ଷଡ଼ବୀର ଭକ୍ତି ବିନଶ୍ୟତି, ଏ ଛଅଟା ଜିନିଷ ତମ ଭକ୍ତିକୁ ବିନାଶ କରିଦବ, ଯେତିକି ଉଠାଉଥିବ ସେତିକି ନଷ୍ଟ କରିଦବ, ଅତ୍ୟାହାର କରିବ, ତା ଆବଶ୍ୟକ ନାହିଁ, ଭୋକ ଲାଗୁନି ଖାଇବାନି, କାରଣ ଆମେ କହିବା ଆମେ ପ୍ରସାଦ ଖାଇଦଉଛେ, ଆରେ ପ୍ରସାଦ ମନା କର, ମୋର ପରିମିତ ମାତ୍ର ମହାପ୍ରସାଦ ସେବନ, ଅଧିକା ଭୋଜନ କରିବନି, କାରଣ ଅଧିକା ଭୋଜନ କରିଦେଲା ମାନେ ତୁମର ଆଉ ପ୍ରସାଦ ବୁଦ୍ଧି ତ ଆସିବନି, ଇନ୍ଦ୍ରିୟ ମାନେ ପୁଣି କଲା, ସେମାନେ ତୁମକୁ ସାହାଯ୍ୟ କରିବେନି। ଜଣେ କହିବେ ମୋର ଇନ୍ଦ୍ରିୟ ଅସଂଯତ ନୁହେଁ, ମୋର କାମନା ଆସୁନି, ତୁମର କାମନା ନ ଆସିପାରେ, ଅଳସୁଆ ଲାଗିବ। ତୁମେ କୋଉଟା କୌଣସି ବାଟେ ଯୁକ୍ତି କରିପାରିବନି। ଜଣେ ଲୋକ କହିବ ମୋର ଇନ୍ଦ୍ରିୟ ସଂଯମ ଯେ ମୁଁ ଯେତେ ଖାଇଲେ ଅସୁବିଧା କ'ଣ, ହଁ କିଛି ଅସୁବିଧା ନାହିଁ, ଯେତେ ଖାଇପାରିକି ହଜମ କରିପାର କିଛି ଅସୁବିଧା ନାହିଁ, ପାଣି ବି ହଜମ କରିକି ଟାବଲେଟ୍ ଖାଇକି ହଜମ କର, ଭୋଜନ କରିବାଟା ବାପା ଅଲଗା ନା। ମନ ଇନ୍ଦ୍ରିୟ ମାନେ ଯେତେବେଳେ ତାର ଆହାର ପାଇଯିବେ ସେ ତୁମକୁ ଆଉ କୋପରେଟ୍ କରିବେନି, କାମନାଟା ନ ଆସିପାରେ ତୁମର, ତୁମର ପୂର୍ବ ସଂସ୍କାର ଅଛି ବା ଭଲ, ତୁମର କାମନା ନ ଆସିପାରେ, କିନ୍ତୁ ମନ ଢିଲା ହେଇଯିବ, ଆଉ ଭୋଜନ କରିବାକୁ ଇଚ୍ଛା ହବନି, ଶୋଇବା ଗପ କରିବା ଏଇଟା ଆରମ୍ଭ କରିବ। ପରିମିତ ମାତ୍ର ମହାପ୍ରସାଦ, ଯେତିକି ମୋ ଶରୀର ପାଇଁ ହେଲ୍ଦି ହବା ଦରକାର, ମାନେ ଶରୀର ପାଇଁ ଉପକାର ହବା ଦରକାର, ଆଉ ଯଦି ଭୋଜନର ସହାୟକ ହବ, ନହେଲେ ଶରୀର କ୍ଷତି ହେଲା ଭୋଜନ ବି ହବନି, ଆହାର ଗଲା, ନିଦ୍ରା ଗଲା, ଛଅ ଘଣ୍ଟା ଶୋଇବା ଦରକାର, ଆଉ ଦୁଇଟା ମନା କରାଗଲା ଦେଢ଼ ଘଣ୍ଟା ଭିତରେ ତୁମକୁ ଉଠିବାକୁ ପଡିବ, ନହେଲେ ରୋଗ ହବ, ତମ ଗୁଣ ବଢିବ। ଚକ୍ରପାତ ସୀତା ଟୀକାରେ ଲେଖି ଦେଇଛନ୍ତି, ଆଉ ଏ ଦିଟା ଜାମକୁ ଆଦି ଆଦି ଅନ୍ତ ଜାମ ଦ୍ୱୟମ ଭଜରମ କୃତ୍ୱା ମଧ୍ୟ ଜାମ ଦ୍ୱୟମ ଶୟନମ କୁର୍ବିତ ସେ ଲେଖି ଦେଇଛନ୍ତି। ଆମର ଗୋଟେ କେଡ଼ ବଡ଼ ଯୋଗ ଜିନିଷ ନା, ଏଗୁଡ଼ା ତ ଆଜିକାଲି ତୁମେ ଆମେ ଖାଲି କହୁଛୁ ତୁ ମାଳା ନେଇଯା, ଯେମିତି ପାରେ ଜପ କରୁଛୁ କର, ଯାହା ଖାଉଛୁ ଖା, ଭୋଗ ଲଗେଇ ଖା, ସୀତାର ସେ ଅଭ୍ୟାସରେ ପଡିଗଲା। ଆଉ ଯେତେବେଳେ ପୁରୁଣା ହେଇଗଲା, ପୁରୁଣା ବଳଦ କାନ୍ଧରେ ତୁମେ ଆଉ ଲଗେଇ ପାରିବ ଜୁଆଳି, ଯୋଉ ବଳଦକୁ ତୁମେ ଛୁଆଟି ବେଳେ ଅମଣିଆ କଣ କରୁଛ, ମଣିଆ କରେ ତ କରିନ, କୋରାପୁଟ ଗଲେ ମୁଁ ଦେଖେ, ଆମର ଏଠି ନା କୋରାପୁଟର ସେ ଗୋଟେ ଛକି କାଠ ପକେଇ ଦେଇଛନ୍ତି, କାଠଟାକୁ ଛକି ହେଇଥିବ, ସେ ଗୋଟେ ଗଛର ଯୋଉ ଏମିତିଆ କାଠକୁ କାଟି ଦେଇଛନ୍ତି, କାଟି ଦେଇକି ତାଙ୍କ ବେକରେ ଝୁ ପକେଇ ଦେଇଛନ୍ତି, ଛୁଆଟି ବେଳୁ ତା ବେକରେ ଲୋଡ଼ ରହିଲା ନା, ତେଣୁ ଆରାମସେ ହଳ କରିପାରିବ, ବଢିଗଲା ପରେ ଆଉ ହବନି, ଯେ ବେଳୁ ଏଇଟା ସବୁ ଶିଖିନି ତାକୁ, ଆଉ ତୁମେ ଯେତେବେଳେ ପୁରୁଣା ହେଇଯିବ ତାକୁ ଦେଖା ବିକା ନେଇଗଲେ, ତାକୁ ତୁ ଏଇଟା ଖାନି ସେଟା ଖାନି, ସେ ଆଉ ପାରିବ ମଣିଆ ହେଇନି, ଆଉ ପାରିବନି, ଆଉ ସିଏ ତ ଯେତେ ଚେଷ୍ଟା କରିପାରିବେ ତା ଇନ୍ଦ୍ରଟା ସେଥିରେ ହାବି ଚୁଟି ହେଇଗଲା। ଆଉ କହିଲେ ନା ଦିଟା ଜାମ, ଦିଟା ଜାମକୁ ଭୋଜନ କରିବ, ଆଉ ଦିଟା ଜାମ ଶୋଇବ, ଆଦି ମଧ୍ୟ ଆଦି ଅନ୍ତ ଜାମ ମଧ୍ୟ, ଗୋଟେ ଜାମ ହଉଛି ତିନି ଘଣ୍ଟା, ଅଢେଇ ଘଣ୍ଟା କେତେ ଘଣ୍ଟା ହେଲା, ତାର ଗୋଟେ ରାତି ହଉଛି କେତେ ଜାମ ହେଲା, ଚାରି ଜାମ, ଚାରି ଜାମ ହେଲେ କେତେ ଘଣ୍ଟା ହେଲା, ବାର ଘଣ୍ଟା ହେଲାନି, ଚାରି ଜାମ, ଚାରି ଜାମ ହେଲେ ସେ କହିଲେ ଆଦି ଅନ୍ତ ଦିଟା ଜାମ ଭୋଜନ କରିବ। ଆଦି ଅନ୍ତ ମାନେ କଣ, ଆଦି ଜାମ କୋଉଟା ହେଲା, ତିନିରୁ ଛଅ, ଏ ସରି ଛଅରୁ ନଅ, ଛଅରୁ ଛଅଟା ବାର ଘଣ୍ଟା ହେଲା ନା, ନାଇଁ ସନ୍ଧ୍ୟା ଛଅରୁ ସକାଳ ଛଅ ବାର ଘଣ୍ଟା, ତା ଦେହରୁ ବାର ଘଣ୍ଟାକୁ ଚାରି ଭାଗ କର, ଚାରିଟା ଜାମ ହେଲା, ଆଦି ଜାମ ଅନ୍ତ ଜାମ ଭୋଜନ କରିବ, ଛଅରୁ ନଅ ଆଉ ପୁଣି ଲାଷ୍ଟ ତିନିରୁ ଛଅ, ଏଇଟା ଭୋଜନ ଟାଇମ, ମଧ୍ୟ ଜାମ ଶୟନ କରିବ ଛଅ ଘଣ୍ଟା। ଆଉ ପୂର୍ବ ଯୋଗ ସିକ୍ସ ଆୱାର କଣ, ଯିଏ ତାର ଉନ୍ନତ ହେଇଗଲା, ତାର ଆହାର ନିଦ୍ରା ଏ ଭୋଜନ ରସ ହେଲା, ସେ ତାର କମେଇଦବ, ତୁମ ପାଇଁ ଏତିକି ତ ମିନିମମ ନା, ଛଅ ଘଣ୍ଟା ମଝି ଛଅ ଘଣ୍ଟା ଶୋଇବ, ମଝି ଛଅ ଘଣ୍ଟା କୋଉଟା ହେଲା, ନଅରୁ ତିନି, ତୁମେ ଧର ଛଅ ଘଣ୍ଟା ଶୋଇବ, ଚାରିଟାରେ ଉଠ, ଆଉ ତୁମେ କହିବ ମୁଁ ଛଅଟାରେ ଉଠିବି, ଛଅଟା ଉଠିଲେ କି ଭୋଜନ ହବ କେମିତି, ହବ ଇଏ ହେଇପାରିବନି, ଏଟା ଯୋଗ ମାର୍ଗଟା, ଇନ୍ଦ୍ରମାନେ ତୁମକୁ ସାହାଯ୍ୟ କରିବନି, ରଜ ନିଦ୍ରାଟା ତମ ଗୁଣକୁ ଚାଲିଗଲା, ତମ ଗୁଣ ସ୍ତରକୁ ଚାଲିଗଲା, ତେଣୁ ବଡ଼ରେ ସେ ତମ ଗୁଣଟା ତିଆରି କଲା, ଆହାରଟା ସେମିତି ତମ ଗୁଣ ତିଆରି କରିବ, ରଜ ଗୁଣ ତିଆରି କରିବ, ଆଉ ବାପା ଏ ଇନ୍ଦ୍ରିୟମାନେ ଯେତେ ଭୋଜନ କରିବା, ଭୋଜନର ସ୍ୱାଦଟାକୁ ସେ ନେବେନି, ସେ ଅପ୍ରାକୃତ ହେଲେନି, ଆଉ ମନ ତାକୁ ସାହାଯ୍ୟ କରିବନି, ସିଧା ଆମେ ହଇରାଣରେ ପଡ଼ିଲେ। ଆଚ୍ଛା ଆଉ ଗୋଟେ ରହିଲା ଆହାର ନିଦ୍ରା ଭୟ, ସବୁବେଳେ ଭୟ ରହିଲା, ରଜଗୁଣ ତମ ଗୁଣ ଏଇଟା ସବୁବେଳେ ଭବିଷ୍ୟତ ପାଇଁ ମୋର କଣ, ସ୍ୱରଟା କଣ, ମୋର ପିଲା ଛୁଆ କେମିତି ରହିବ, ମୋର ଧନ କୋଉଟା ଆସିବ, ଏଠା ରହିଲା, ସେଥିପାଇଁ ଆମକୁ ଶରଣାଗତି ଶିଖାଉଛି, ଭୟ କର ନା, ମା ସୂଚ ମା ସୂଚ, ଅର୍ଜୁନକୁ ଭଗବାନ ଗୀତାରେ କହିଲେ ନା, ମୋ ଶରଣରେ ଯାଅ, ଭୟ କର ନା। ଆମେ କଣ, ଆମର ଆମେ ଦିଟା ଭିତରୁ କୋଉଟା, ଆମେ ଶରଣରେ ଯାଇଛେ, ତିଲକ ମାରୁଛେ, ଭଗବାନଙ୍କୁ ଜୁହାର ହଉଛେ, ହାତ ଟେକୁଛେ, କିନ୍ତୁ ଭୟ ଯାଉନି, ମୋ ଶରୀର କଣ ହବ, ମୋ ପିଲା ଛୁଆ କଣ ହବ, ମୋ ଟଙ୍କା କିଏ କଣ କୋଉଠି ଆସିବ, ତମର କଣ, ଆମେ ଶରଣାଗତି ହେଇନି, ଶରଣାଗତି ନହେଲେ ଭୋଜନ ହେଇପାରିବ। ଆଉ ଯୋଉ ପରିବାରିକ ଜିନିଷ ରହିଲା, ମୈଥୁନ ରହିଲା, ଯିଏ ବିଭାଚରା ହବ, ସଂସାର କରିବ, ସେ ବି ସତଗୁଣକୁ ଆସିବା ଦରକାର, ବିଭାଚରାଟା ଗୋଟେ କନସେସନ ପିରିୟଡ ପାଇଁ ଦିଆହଉଛି, ତୁମେ ଆସକ୍ତି ହେଇଗଲେ ଯଦି ପିଲା ଛୁଆ ସ୍ତ୍ରୀ ଏମାନଙ୍କ ପ୍ରତି ଆସକ୍ତି ହେଲା, ସେ ବି ଭୋଜନ କରିପାରିବ। ଜୀବ ପାଇଁ କେତେ ଚ୍ୟାଲେଞ୍ଜ ରହିଛି, ତାହେଲେ ସବୁଥିରୁ ବାହାର କରିବା ପାଇଁ ଆମକୁ ସବୁ ବାଟ କରାହଉଛି। ଆମେ ଭାବିବା ଉଚିତ ନୁହଁ ଟଙ୍କା ପଇସା ହେଇଗଲେ ସବୁ ସମସ୍ୟାର ସମାଧାନ ହେଇଯିବ। ସମସ୍ୟାର ସମାଧାନ ଏଇ ଷୋଳ ତତ୍ତ୍ୱରେ ହବ, ଆଙ୍କୁ ତୁମେ ରେଗୁଲେଟିଭ କରିବାକୁ ପଡିବ। ଏଇ ଯୋଉ ଷୋଳ ଜଣ ଅଛନ୍ତି, ଇନ୍ଦ୍ରିୟମାନେ ଅଛନ୍ତି, ଯୋଉ ପଦ୍ଧତି ଅଛି, ଟଙ୍କା ପଇସାରେ କିଛି ହବନି। ତୁମେ ଭିକାରୀ ହୁଅ କି ବାବାଜୀ ହୁଅ କି କୋଟିପତି ହୁଅ କି ଗୃହସ୍ଥ ହୁଅ, ଶରୀର ଗୋଟେ ମେସିନ ଇନ୍ଦ୍ରିୟମାନଙ୍କ ଦ୍ୱାରା ଚାଲିଛି। ସେମାନେ ଯେତେବେଳେ ସଂଯମିତ ହେଇଯିବେ, ଭଗବାନଙ୍କର ସାଙ୍ଗରେ ଲାଗିଯିବେ, ସେତେବେଳେ ଯିବକୁ ଆତ୍ମାକୁ ସୁଖ ମିଳିବ। ନହେଲେ ବିବାହ ହୁଅ ବିବାହ ନ ହୁଅ ସେଥିରେ କିଛି ମତଲବ ନାହିଁ। ତେଣୁ କେତେଟା ରହିଲେ, ଏଇ ଯୋଉ ଷୋଳ ତତ୍ତ୍ୱ ଯୋଉ ରହିଲେ, ପାଞ୍ଚ ଜଣ ସ୍ୱାର୍ଥ ଉଠାଉଛନ୍ତି, ପାଞ୍ଚ ଜଣ ପାଞ୍ଚ ଜଣଙ୍କୁ ଖୋଜୁଛନ୍ତି, ତାଙ୍କର ଲିଡର ହେଲା ମନ, ସିଏ ହିଁ ସୁଖ ଦୁଃଖରେ ପକାଇ। ସେଥିପାଇଁ ପ୍ରଭୁପଦରେ ଲେଖିଲେ, ମନ ଏବଂ ମନୁଷ୍ୟାନ କାରଣ ବନ୍ଧନ ମୋକ୍ଷୟ। ମନ ହଉଛି ବନ୍ଧନର କାରଣ, ମନ ହଉଛି ମୁକ୍ତିର କାରଣ। ବନ୍ଦାୟ ବିଷୟ ସଙ୍ଗେ ମୁକ୍ତ ନିର୍ବିଷୟ ମନ, ବିଷୟ ସାଙ୍ଗରେ ଲାଗିଗଲେ ବନ୍ଧନର କାରଣ ହବ, ଭଗବାନଙ୍କ ସାଙ୍ଗରେ ଲାଗିଗଲେ ମୁକ୍ତିର କାରଣ, ବିଷୟରୁ ମୁକ୍ତ ହେଲେ ମୁକ୍ତିର କାରଣ ହବ। ତେଣୁ ଏ ଚ୍ୟାଲେଞ୍ଜଟା ଆମ ପାଇଁ ରହିଛି। ସେଥିପାଇଁ ଆମକୁ କଣ କରିବାକୁ ପଡୁଛି, ଗୋଟେ ରକମ ସେବା ଆମର ଚଳିବନି। ପୁଣି ଯେ ଆମେ ଖାଲି ଏତିକି ଶୁଣିଲେ, ମୁଁ ପୁରା ବ୍ୟାଖ୍ୟା ଶୁଣିଲେ ତ ମୁଣ୍ଡ ତ ଖରାପ ହେଇଯିବ ଆପଣଙ୍କର। କେମିତି କେମିତି ସୂକ୍ଷ୍ମ ଭାବରେ ଦେଖ ଆମକୁ କେତେବେଳେ କେବେ ମନ ଇନ୍ଦ୍ରିୟ କେତେବେଳେ ହେଲେ ସାହାଯ୍ୟ କରୁନାହାନ୍ତି ଭୋଜନ କରିବା ପାଇଁ। ତୁମେ ନିଜେ ସବୁ ପରୀକ୍ଷା କରିକି ଦେଖ, ରାତି 12 ପର୍ଯ୍ୟନ୍ତ ମୋବାଇଲ ଦେଖିପାରିବ କି ନାହିଁ, ଗୋଟେ ପର୍ଯ୍ୟନ୍ତ 2 ପର୍ଯ୍ୟନ୍ତ ଭଲ ସିରିଏଲ ବୋଲେ କଥାବାର୍ତ୍ତା ହଉଛ, ରାତି 1-2 ପର୍ଯ୍ୟନ୍ତ? ଆଜିକାଲି ତ ଚନ୍ଦ୍ରମା ତାରକା ଦରକାର ନାହିଁ, ସବୁଆଡେ ଦେଖ ତାରକା ତାରକା, ରାତିରେ ଦେଖିବ ସବୁଆଡେ ଖାଲି ତାରକା, ତାରା ତାରା ଆକାଶ ରହୁଥିଲା, ବର୍ତ୍ତମାନ ଭୂପୃଷ୍ଠରେ ତାରକା, ସବୁଆଡେ ଦେଖ ଲାଇଟ୍ ଜଳୁଥିବ, ଏ ଯୋଉ ମୋବାଇଲ ଲାଇଟ୍। ଆଚ୍ଛା ରାତି 1-2 ପର୍ଯ୍ୟନ୍ତ ଜଣେ ଅନିଦ୍ରା ହେଇଯାଉଛି କଥା ହେଇକି, ଆଚ୍ଛା ତୁମେ 1-2 ପର୍ଯ୍ୟନ୍ତ ବସି ଭୋଜନ କଲେ ଦେଖିବା, ମୁଁ ଭାଗବତ ଟିକେ ପଢିବି, ମାଳା ଧରୁ ଧରୁ କଣ ହଉଛି ନିଦ ଚାଲି ଆସୁଛି, ଅଧ ଘଣ୍ଟେ ବି ଦେଖ ତୁ ସାହାଯ୍ୟ କେମିତି। ଇନ୍ଦ୍ରମାନେ ଟୋଟାଲ ସାହାଯ୍ୟ କରନ୍ତି, ସେଥିପାଇଁ ସେ ପଞ୍ଚମ ସ୍କନ୍ଦ ଭାଗବତର ବା ଜଡ଼ଭରତଙ୍କ ଚରିତ୍ରରେ ମନଟାକୁ ସେ କହିଛନ୍ତି କଣ, ଯଥା ଗ୍ରାମ କୁଟକା ବାହାର କଲେ ସେ ଶ୍ଳୋକ ପଞ୍ଚମ ସ୍କନ୍ଦରେ ଜଡ଼ଭରତ ବୁଝାଉଛନ୍ତି ରାଜା ରଘୁଗଣଙ୍କୁ, ରାଜାକୁ ବୁଝେଇଲେ ଆଉ ରାଜା କେଉଁ ରାଜଭୋଗରେ ରହୁଥିବେ, ସେ ପ୍ରବଚନ ଏଇ କେବଳ ସଂସାର ତତ୍ତ୍ୱ ଶୁଣିଦେଲେ ଛାଡ଼ିଦେଲେ, ସେ ଗଲେନି ତ, ସେ କପିଳା ଆଶ୍ରମକୁ ଗଲେନି, କପିଳ ମୁନିଙ୍କ ଆଶ୍ରମକୁ ଯାଉଥିଲେ କିଏ, ରାଜା ରଘୁଗଣ କପିଳା ଆଶ୍ରମକୁ ଯାଉଥିଲେ ନା, ବାଟରେ ଭେଟିଗଲେ ଭାଗ୍ୟ ଯୋଗୁଁ ଭରତ ମହାରାଜଙ୍କୁ ଭେଟିଗଲେ, ସେ ସେଠି ତ ଜଡ଼ଭରତ ହେଇଗଲେ ଆଉ, ଆଉ କଣ କାହା ସାଙ୍ଗେ କଥା ହଉ ସାଙ୍ଗ କଲେ, ପାଲିଙ୍କି ଫେରିଗଲା, ରାଜ୍ୟବାସୀ ମାନେ ଚାହିଁକି ରହିଲେ, ରାଜା ରଘୁଗଣ ପୁରା ଜଡ଼ ହେଇଗଲେ। ସଂସାର ବାଟିକା ଏସବୁ ବର୍ଣ୍ଣନା ଯୋଉ ଶୁଣିଲେ ପାଇଲ, ଯଥା ଗ୍ରାମ କୁଟକା, ଗ୍ରାମ୍ୟ କୁଟକା କି ଗ୍ରାମ କୁଟକା ମାରୁ ନା ପଞ୍ଚମ ସ୍କନ୍ଦର ଅଛନ୍ତି, ମନ ହଉଛି ଗୋଟେ ଗ୍ରାମ କୁଟକା। କୁଟକା ପଟ ଲୋକ କଣ ଜାଣିଛ ନା, କୁଟକ କଣ ଗାଁରେ କଣ କୁହନ୍ତି, ଶକୁନି କୁହନ୍ତି, ସେ ଶକୁନି ତା କତି ଯାହାନି ଲୋକ କୁହନ୍ତି, ସ୍ତ୍ରୀ ସ୍ତ୍ରୀ ଲୋକ କହିବ ମନ୍ଥରା, ପୁରୁଷ ଲୋକ କହିବେ ଶକୁନି, ଓଡ଼ିଶାରେ ଓଡ଼ିଶାରେ ଏଟା କହୁନଥିଲେ କି, ଏ ସେ ଶକୁନି, ଏ ଘର 50 ଘର ଭାଙ୍ଗୁଛି, ଆଉ ସ୍ତ୍ରୀ ଲୋକ ହେ ମନ୍ଥରା ଆଇଲାଲୁ, ମନ୍ଥରା ଆଇଲାଲୁ, ସେ ତାକୁ କହିଦେବେ, ସେ ଯିଏ ଆସୁଛି ମାନେ ହେ ମନ୍ଥରା ଆଇଲାଲୁ, ହେ ଜିନିଷ ଲୁଚେଇ ଦେ ତାକୁ କିଛି କହନି, ତାକୁ ସାଙ୍ଗେ ସାଙ୍ଗେ ସ୍ତ୍ରୀ ଲୋକମାନେ କୁହନ୍ତି। ଦିଟା ଏ ଓଡ଼ିଶାରେ ପ୍ରସିଦ୍ଧ ନାଁ ଗ୍ରାମ୍ୟ କୁଟକା, ଆକୁ ଭାଗବତରେ କହିଛନ୍ତି, ମନ ଏ ମନ ଏଇଭଳିଆ କାମ କରୁଛି, ମନ ମନ୍ଥରା ଭଳିଆ କାମ କରୁଛି, ମନ ଆଉ କା ଭଳିଆ କାମ କରୁଛି, ଶକୁନି ଭଳିଆ, ବନ୍ଧୁ ଭଳିଆ ରହୁଛି, ଦୁର୍ଯ୍ୟୋଧନ ଦେଖ ବନ୍ଧୁ ଭଳିଆ ରହୁଛି, ସେ ଆସିଥିଲା ଶକୁନିର ଯୋଉ ହିଷ୍ଟ୍ରିଟା ଦେଖୁନାହାନ୍ତି, ସେ ଆସିଛି କେବଳ ବଂଶରକୁ ଧ୍ୱଂସ କରିବା ପାଇଁ, କିନ୍ତୁ ଭଣଜା ଭଣଜା କହି କାନ୍ଦରେ ହାତ ପକେଇ ଇଏ ତାର ତାବୁଧରେ ଚାଲିକି ପୁରା ଧ୍ୱଂସ କରି ଚାଲିବା, ମନ ଏହା ମନ ହଉଛି ଗ୍ରାମ କୁଟକ, ମନ ହଉଛି କେବଳ ଚେଷ୍ଟା କରୁଛି ଏ ଜୀବଟାକୁ କେବେ ମୁଁ ଏଠି ଛାଡ଼ିବିନି, କାହାକୁ ଜୀବାତ୍ମାକୁ ମୁଁ କେବେ ବି ଛାଡ଼ିବିନି, ସେ ଭଗବାନ ପାଖକୁ ଯାଉ, ମନ କେବେ ଚାହୁଁନି ତ। ଆମକୁ କଣ କରିବାକୁ ପଡିବ, ମନ ବିରୁଦ୍ଧରେ କାମ କରିବାକୁ ପଡିବ, ମନ ସାଙ୍ଗରେ ତୁମକୁ ଫାଇଟିଂ କରିବାକୁ ପଡିବ, ମନ ସାଙ୍ଗରେ କେମିତି ଫାଇଟିଂ କରିବା, ମନ ସାଙ୍ଗରେ ଯୁଦ୍ଧ କରିବା ଆମର ବଳ ନାହିଁ, ସେଥିପାଇଁ ମନ ସାଙ୍ଗରେ କିଏ ଯୁଦ୍ଧ କରିପାରିବେ, ଆମେ ତ ମନ ଅଧୀନରେ ଅଛେ, ମନ ସାଙ୍ଗରେ କେମିତି ଯୁଦ୍ଧ କରିବା, ଆମକୁ ଗୋଟେ ଆଉ ଗୋଟେ ଉନ୍ନତର ଦରକାର ପଡୁଛି, ଶାସ୍ତ୍ର ଉପଦେଶ ଶୁଣିବାକୁ ପଡୁଛି, କଥା କାହିଁକି ଶୁଣୁଛେ, ସେଟା ଶୁଣିଲେ ସେଟା ଭଗବାନଙ୍କ ବାଣୀ ନା, ସେଇଟା ଆମ ମନକୁ ଆମେ ବୁଝିପାରିବେନି, ମୁଁ ତ ଡେଲି ବୁଝିବୁନି କି, କାନ୍ନା କମୁଡ଼ି ହେଉଛି ଡେଲି, ଗୋଟୁଆ ଖାଏ ପାନ ଖାଏ ଡେଲି, ଆଉ ଖାଇବିନି ଆଉ ଖାଇବିନି, କାନ୍ନା କମୁଡ଼ି ହବ, ଶପଥ କରିବ, ସେ ମା ମୁଣ୍ଡରେ ହାତ ମାରିଦବ, ସ୍ତ୍ରୀ ମୁଣ୍ଡ ହାତ, ଆଉ କେବେ ଖାଇବିନି, ମା ତ ହାତ ଦେଖୁ, ପୁଣି 5-10 ଗଲାବେଳକୁ ମନ ତାର ବୁଝେଇ ବାଜିଦେବ, ତୁ ଛାଡ଼େ ଏଥିରୁ କଣ ଅଛି, କି ଗ୍ରାମ ଘୁଟକ ବା ଛାଡ଼ିବନି, ସେ ମାନେ ବଡ ଦୁଃଖ ଥା ନା, ତ ମଣିଷ ତା ନିଜ ମନକୁ ସେ ବୁଝେଇ ପାରିବନି, ତାକୁ ଗୋଟେ ସେଥିପାଇଁ କଥା ଆମେ ଶୁଣୁଛେ, ପ୍ରାମାଣିକ କଥା, ଭଗବାନଙ୍କର କଥା, ଗୁରୁଙ୍କ ବୈଷ୍ଣବଙ୍କର କଥା, ସେଇଟା କେବଳ ମନ ଶୁଣିବ, କାହିଁକି ସେ ଜଣେ ପରମାତ୍ମାଙ୍କର ସେଟା କଥା ନା, ସେଟା ପରମାତ୍ମାର କଥା, ସେ ତାଙ୍କର ଇଣ୍ଟେଲିଜେଣ୍ଟରେ ଆସିଛି, ସେଟା ସେ ଆମ ଆମ ମାଇଣ୍ଡକୁ ଦବାଇଦେବ। ତେଣୁ ଏଇ ଗ୍ରାମ୍ୟ କୁଟକାର ବୁଦ୍ଧି ହେଲା, ସେ ଜଣେ ଭରତ ମହାରାଜ ସେଠି କହିଛନ୍ତି, ଯେମିତି ଗୋଟେ ଗାଁରେ ଗୋଟେ ଉଦାହରଣ ମହାରାଜ ସେ ଉଦାହରଣ ଦିଅନ୍ତି, ଗୋଟେ ଗାଁରେ ଗୋଟେ ବୁଢ଼ୀଟେ ଥିଲା, ମାନେ ମନ କେମିତି ଗୋଟେ ଜୀବକୁ ଠକାଏ, ସେ କେବେ ଚାହେଁ ନା ତୁ ଭଗବାନଙ୍କୁ ଭଜନ କର ବୋଲି, ଯେତେବେଳେ ଭକ୍ତିକୁ ଆସିବ ଦେଖୁ ଖାଲି ଦୋଷ ଦେଖା, ତୁମ ଘରେ ଅଧିକା ଗଣ୍ଡଗୋଳ ଥିବ, ଅଧିକା ଦୋଷ ଦିଅ, କିନ୍ତୁ ଭକ୍ତ ସମୟ ଚାଲିଲା ଏଇ ଭକ୍ତ ଏମିତିକା ସେ ସେମିତିକା, ଏସବୁ ମନର କାମ। ଆରେ ସେ କେତେ ଜନ୍ମ ପରେ ଭକ୍ତ ହେଇଛନ୍ତି, ତାର କିଛି ଭଲ ଗୁଣ ଅଛି ନା ନାହିଁ, ତୁମ ସେଟା ଦେଖାଇବାକୁ ଦବନି, ମନ ଘୁରେଇ ଦବ, କାରଣ ମନ ଚାହୁଁଛି ଏ ଜୀବ କେତେବେଳେ ଭଜନ ନ କରୁ, ଏଇ ସଂସାର ନ ଯାଉ, ତାର ତାର ଏଟା ପ୍ଲାନ ସେ ପୁରା ଲେଖିଦେଇଛନ୍ତି। ସେ ବୁଢ଼ୀ ମାଟେ ଥାଏ, ବୁଢ଼ୀ ମାଟେ କଣ କରେ, ତାର ସେ ମନ୍ଥରା ଭଳିଆ ଗାଁ ସାରା ଗଣ୍ଡଗୋଳ ଲଗେଇବ, ଇଏ କଥା ତା କତିରେ କହିବ, ସେ ସମସ୍ତେ ଗଣ୍ଡଗୋଳ ଲାଗିଲେ ସେ ଆନନ୍ଦ ପାଇବ, ସେ ସମସ୍ତ ଗଣ୍ଡଗୋଳ ଲାଗିଲେ, କାରଣ ଯୋଉମାନେ ବେଶୀ କଥା କହିକି କଣ କହୁଛ, ଯେ ଗ୍ରାମକୁଟ ମନ୍ଥରା ଭଳିଆ ସେ କଣ କହିବେ, ତାଙ୍କ ଭିତରେ ଗଣ୍ଡଗୋଳ ଲାଗିଗଲେ ଯାଇ ତାଙ୍କ ଭିତରେ ପହଞ୍ଚିବେ, କଣ ହେଲା ଏମିତି ହେଲା ସେମିତି ହେଲା, ଆକୁ ଦୀପ ଦେଖ, ତାକୁ ଦୀପ ଦେଖ, ଆରେ ଆଇଲାଣି ସେ ମା ଆଇଲାଣି ମତେ ସାହାଯ୍ୟ, ତାକୁ ୟା ଘରେ ଚା କପ ଖାଇଲା, ତା ଘରେ ଜଳଖିଆ ଟିକେ ଖାଇଲା, ତାଙ୍କ ତ ବେପାର ସେ ଆଉ କଣ, ଗଣ୍ଡଗୋଳଟା ଲାଗିଗଲା ପରେ ଦି ଜଣ ତାଙ୍କ ଲାଗିଗଲେ, ଇଏ ତାର ୟା ଘରେ ଗଲେ କଣ ହେଲା, କଣ ତ ସାର ଗଣ୍ଡଗୋଳ କଲା, କଣ ଏମିତି କଲା ସେମିତି କଲା, ଆଦେ ତୁ ଚା କପ, ହଁ ବସା ଚା କପ ବସା, ଆଜି ଥାନା ଥାନା ପୋଲିସ ଯିବା, ସେଠି ସେଠି ଚାଲିଗଲେ ତା ତାଙ୍କ ତ ଜଳଖିଆ ଖାଇଲା ହୋଟେଲରେ, ଏ ଯେମିତି ଲୋକ ଯେମିତି ମନ ସେମିତିକା, ମନ ତାର କଣ କରୁଛି, ଏ ଦିଟା କାମ କରୁଛି, ସେ ବୁଢ଼ୀ ମାଟା କଣ କଲା, ଏମିତି ଗଣ୍ଡଗୋଳ କରି ତାର ଚଳେ, ଗାଁ ସାରା ସମସ୍ତେ ଗଣ୍ଡଗୋଳ ଲଗେଇ ଦେଇଛି, ଗୋଟେ ଗାଁ ପାଇଲ ସେଟା ନା ପାଇଲନି, ଆରୁ କଣ ପଞ୍ଚମ ସ୍କନ୍ଧ, ଗ୍ରାମ୍ୟ ଯଥା ଗ୍ରାମ୍ୟ କୁଟକା, କୁଟକ କି କୁଟକା କଣ ଥିବ ଦେଖ, ଛାଡ଼ ନପାରିଲ ନାହିଁ, ସିଏ ଯେତେ ଚେଷ୍ଟା କଲା ପାରିଲାନି, ସବୁ ଗାଁ ସାରା ଗଣ୍ଡଗୋଳ ଲଗେଇ ଦେଇଛି, ଗୋଟିଏ ଲୋକକୁ ଆଉ ଗଣ୍ଡଗୋଳ ଲଗେଇ ପାରିଲାନି, ତାଙ୍କ ସ୍ୱାମୀ ସ୍ତ୍ରୀ ଭଲ ଅଣ୍ଡରଷ୍ଟାଣ୍ଡିଂ, ଆଉ ମୋଟେ ଆଉ ପାରିଲାନି ଯେତେ ଚେଷ୍ଟା କରିକି, କଣ କରିବି ସମସ୍ତେ ଗଣ୍ଡଗୋଳ ଲାଗିଲେନି, ଏଇ ଲୋକଟା କାହିଁକି ଅଲଗା ରହୁଛି, ୟା ଭିତରେ ଗଣ୍ଡଗୋଳ ଲଗେଇବି ଆଉ, ତେଣୁ ଯାଇକି ତାର ସ୍ୱାମୀଙ୍କି କହିଦେଲା, ତୁ ଜାଣିଛୁ ତୋ ସ୍ତ୍ରୀଟା ହଉଛି ରାକ୍ଷସୀଟା, ତୋ ସ୍ତ୍ରୀଟା ରାକ୍ଷସୀ, ନା ସେମିତି ମୋ ସ୍ତ୍ରୀ ସେମିତି, ମୁଁ କେତେ ବର୍ଷ ହେଲା ବାହା ଚୁରା ହେଲେଣି ସବୁ କଲେଣି, କାହିଁ ସ୍ତ୍ରୀ ମୋର ସେମିତି ନୁହେଁ, ତ କହିଲା ତୁ ଜାଣିନୁ ମୁଁ ତନ୍ତ୍ର ବିଦ୍ୟା ଜାଣିଛି, ମୁଁ ତନ୍ତ୍ର ବିଦ୍ୟାରୁ ସବୁ ହିସାବ କରି ଦେଖୁଛି, ତୋ ସ୍ତ୍ରୀ ରାକ୍ଷସୀ ଗୁଣ ଅଛି, ତୋତେ କେଉଁଦିନ ହିଁ ଖାଇବ, ଚେଟ ଚେଟ ତତେ ମାରିକି ତା ରକ୍ତ ଖାଇଦେବ, ଯେତେବେଳେ ତୁମକୁ ଜଣେ କହିଦେଲା ତମର କଣ ଆସିବ, ମନର ଗୋଟେ କାମ ହେଲା, ଭଲ ଜିନିଷ ଶୁଣିଲେ ସେଟା ମୁଣ୍ଡରେ ରଖିବ, ଖରାପ ଜିନିଷ ଶୁଣିଲେ ବି ସନ୍ଧ୍ୟା ଆରମ୍ଭ କରିବ, ହଁ ସେଟା ଏମିତି ହେଇଥିବ ଆଉ, ତିନି ତୁଣ୍ଡରେ ଛେଳି କୁକୁର ଯାହା କୁହନ୍ତିନି, ମୁଣ୍ଡରେ ତ ପଶିବ ସେଇଟାକୁ ଆଉ, କଣ ସେ ତାର ମନ ଭିତରେ ରଖିଲା, ସ୍ତ୍ରୀଟା ସତର କଣ ଏମିତି ଆଜି ତ କେବେ ଏମିତି ବ୍ୟବହାର କରେନି, ଏଇଟା କଣ ଏମିତି କହିଦେଇ ଚାଲିଗଲା, ପୁଣି ସ୍ତ୍ରୀକି ଯାଇ କହିଦେଲା, ଜାଣି ଜାଣି ତୋ ସ୍ୱାମୀ ମରିଯିବ ଅଳ୍ପ ଦିନରେ, କାହିଁକି ମରିଯିବ, ତୋ ସ୍ୱାମୀ ଦେହରେ ସବୁ ଲୁଣ ଚଢିଗଲାଣି, ସୋଡ଼ିୟମ ଗୁଡା ବଢିଗଲାଣି, ଯେ ସୋଡ଼ିୟମ କମ୍ ରୁହେ ତ କାହାର ସୋଡ଼ିୟମ ବଢିଯାଏ, କଣ ତାର ଲୁଣ ଫୁଣ ଯଦି ଖାଉଥିବ ମିଛରେ କହୁଛି, ଦେଖ ତୋ ସ୍ୱାମୀର ସୋଡ଼ିୟମ ବଢିଗଲାଣି, ସେ ମରିଯିବ ଅଳ୍ପ ଦିନରେ ମରିଯିବ, ସ୍ତ୍ରୀ ତାର କଣ ଗଲା କାନ୍ଦିଲା, ସ୍ୱାମୀ ମରିଯିବେ ସ୍ୱାମୀ ମରିଯିବେ, ସ୍ୱାମୀ ତାର ଏଣେ ସନ୍ଦେହ କରି ରହିଛି ସ୍ତ୍ରୀ ହଉଛି ରାକ୍ଷସୀ, ତେଣୁ ଇଏ ତାଙ୍କ ରାତିରେ ଶୋଇଛି ସ୍ୱାମୀ, ପୁରା କଣ କ୍ୟାଲସିୟମ ବଢିଗଲା, ଇଏ ତାର ସ୍ତ୍ରୀ ଲୋକ ତାର ବୁଝିଲା କ୍ୟାଲସିୟମ ବଢିଗଲା ମାନେ ଦେହଟା ଲୁଣ ଲାଗିବ, ତାର ଅଧା ରାତିରେ ସ୍ୱାମୀ ତୋର ଶୋଇଛି, ତାର ଜିଭରେ ଚାଟିଲା, ଜିଭ ଚାଟିଲା, କହିଲା ଆରେ ସତ ଆଉ ସେ ଲୋକ ଯାହା କହିଥିଲା ସତ ଆଉ କଣ, ଏଟା ରାକ୍ଷସୀଟା ଇଏ ଚାଟିଲାଣି, କେଉଁଦିନ ମତେ ମୋର ରକ୍ତକୁ ପିଇବ ଆଉ କଣ, ଠେଙ୍ଗା ଆଣିଲା ସେ ରାତିରେ ରାତିରେ ବାଟେଇ ଦେଉଥିଲା ବାହାର କଲା, ସକାଳୁ ଆସିକି ପହଞ୍ଚିଲା, ଆରେ କଣ ହେଲା, ଦେଖ ମୁଁ ତତେ କହିଥିଲା ଆଗରୁ ସେୟା, ତା ମନସ୍କାମନାଟା କାହାର କାହାର ପୂର୍ଣ୍ଣ ହେଲା, ବୁଢ଼ୀ ମାର ଇଏ ଯେମିତି କରୁଛି କିଏ, ଏଇ ବୁଢ଼ୀମା ଯେମିତି ଗ୍ରାମ କୁଟକା, ଗ୍ରାମର ଏଇ ଯୋଉ କୁଟକାପଟ କରୁଥିବା ଲୋକ ଯେମିତି, ମନ ହଉଛି ସେମିତି, ଇ ସବୁବେଳେ ମନ କଣ କରିବ, ତୁମକୁ ସବୁବେଳେ ଏ କଥା ଶିଖେଇବ, ସେ କଥା ଶିଖେଇବ, ଭକ୍ତି ବିଷୟରେ ସବୁ ବିରୋଧ କଥା ଶିଖେଇବ, ସବୁବେଳେ ତୁମେ ଯେତେବେଳେ ଚାହିଁବ ଆସିବ, ମୁଁ ଟିକେ ଭଗବାନଙ୍କ କତିକି ଯିବି, ଭଗବାନ ହେ ମନ୍ଦିର କଣ ଅଛି, ମନ୍ଦିର କଣ ଯାଏ ସିଧ ଗଣ୍ଡଗୋଳ ଲାଗୁଛନ୍ତି ଆଉ, ସେଠି ତ ଇଏ ହଉଛି ଆଉ, ଏ ସେଠି କେହି ନଥିଲେ ଭଗବାନ ଅଛନ୍ତି ନା ନାହିଁ, ଦେଖ ଇଏ ମନର କାମ, ମନ କେବେ ତୁମକୁ ଛାଡ଼ିବନି, ତୁମେ ଭାବୁଛ ମୁଁ ଚାଲାକ ମୁଁ ଠିକ ଲୋକ, ନାଇଁ ନାଇଁ ଏସବୁ ମନର କାମ, ମନ କେବେ ଚାହୁଁନି ତୁମେ ନିର୍ମଳ ଭୋଜନ କର, ମନ କେବେ ଚାହିଁବନି ଜୀବାତ୍ମାକୁ ଛାଡ଼ିବ, ତେଣୁ ଆମକୁ କଣ କରିବାକୁ ପଡିବ? ଯିଏ ଟୋଟାଲି ଆମକୁ କଣ୍ଟ୍ରୋଲ କରିକି ରଖିଛି ତା ବିରୁଦ୍ଧରେ କାମ କରିବାକୁ ପଡିବ। କା ବିରୁଦ୍ଧରେ କାମ କରିବା? ମନ ବିରୁଦ୍ଧରେ। ମନ ବିରୁଦ୍ଧରେ କାମ ଆମେ କରିପାରିବା? ମନ ବିରୁଦ୍ଧରେ କେବଳ ଗୋଟେ କାମ କରିହବ ଯେତେବେଳେ ମନ ଠାରୁ ଉନ୍ନତ ଆସ୍ୱାଦନ କିଛି ଆମେ କରିବା, ବା ମନ ଠାରୁ ଉଚ୍ଚ ଆଦେଶ କିଛି ପାଇବା। ଗୁରୁଦେବ କୁହନ୍ତୁ ଗୋଟେ ହାୟର କମାଣ୍ଡ ଦରକାର, ମାଇଣ୍ଡ ଅଲୱେଜ୍ ୱାଣ୍ଟସ୍ ହାୟର କମାଣ୍ଡ, ଉଚ୍ଚତର ଆଦେଶ। ସେ ଭଗବାନ ଆସି ଗୀତା ଭଗତ କାହିଁକି କହୁଛନ୍ତି, ଏଇଟା ରହିଲେ ଜୀବଟା ଗୋଟେ କେବେ ହେଲେ ବୁଝିବ, ଦୁଃଖ ପାଇଲେ ବି ବୁଝିବ। ସେ ବାର 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 ଶୁଣିଲା ପରେ ମନ ଉପରେ ସେଟା ରହିବ, ସେଟା ଶ୍ରବଣଟାକୁ ଆଗେ ରଖା ହେଲା। ବହୁତ ଶୁଣିଲା ପରେ ପ୍ରଚୁର ଶୁଣେ, ଜୀବନ ସାରା ଶ୍ରବଣ କରିବାକୁ ପଡିବ। ମନକୁ ତୁମେ କେବେ ବିଶ୍ୱାସ କରନା। ସେ କହିଲେ ପଞ୍ଚମସ୍କନ୍ଧରେ କହିଲେଣି କିରାତ ଏବ କେବେ ସଖ୍ୟ କରନା, ମୁଁ ଆଣିପାରିଲି ନା ଆଜି ମନ ବୋଲିଲା ସବୁ ଆଇପାରିଲି ଆଣିପାରିଲି ସବୁ ସେଥିରେ ଅଛି ମୋର ଏକା ବାହାର କରିପାରିନି ଆଜି କାହିଁ କିରାତ ଏବ ସେଇ ପଞ୍ଚମସ୍କନ୍ଧ କିରାତ ଯୋଉ କଣ କହୁଛ ଆମର ନୈବ ସଖ୍ୟମ କ୍ୱାପି କହିଲେ କେବେ ମନ ସାଙ୍ଗରେ ବନ୍ଧୁତା କରନା। ସେ କେମିତିକା କିରା ତମେ କଣ ଶିକାରିବ, ଶିକାରୀ ପଶୁକୁ ଧରି ଆଣିବ, ପଶୁକୁ ଆଣିକି ଯୋଉ ରଖିଦେଇଥିବ ତାକୁ ଆଖଡ଼ା ସବୁ କାଠର ଆଖଡ଼ା ଭିତରେ ତାକୁ ରଖେ, କାଠର ବାଉଣ୍ଡ୍ରି ଭିତରେ ରଖିଦେଇଥିବ, ସେ କଣ କେବେ ବିଶ୍ୱାସ କରିବ? ଏ ଭୋଗ ଉଠିଲେ କହିବ ମତେ? ସେ କେବେ ବିଶ୍ୱାସ କରିବନି। ଏ ପଶୁଟା ଫ୍ରିରେ ବୁଲୁଥିଲା ନା, ସେ କେବେ ବିଶ୍ୱାସ କରେନି। ସବୁବେଳେ ପଶୁ ଉପରେ ନଜର ରଖିଥିବ, ତାକୁ କଡନ ଭିତରେ ରଖିଥିଲେ ବି ନଜର ରଖିଥିବ, କାହିଁକି କେତେବେଳେ ଭାଙ୍ଗିକି ବାଡ଼ ଫାଡ଼ ପଳେଇଯିବ କି? ମନଟାକୁ ସେଇଭଳି ତୁମକୁ ଦେଖିବାକୁ ପଡିବ। ପଞ୍ଚମସ୍କନ୍ଧ ଅନବସ୍ଥାନ କିରାତ ଷଠ କିରାତ ଏବ ସଙ୍ଗଚ୍ଛତି ଷଠ ସେ ଠକଟା ସବୁବେଳେ କିରାତ ଭାବେ ଇଏ ମୋତେ ଠକିକି ପଳେଇଯିବ, ବାଡ଼ ଫାଡ଼ ଭାଙ୍ଗିକି ପଳେଇଯିବ, କୋଉଠି ଗଳିକି ପଳେଇଯିବ, ସେ ଯେମିତି ତାକୁ ଛକିକି ରହେ ତୁମ ମନକୁ ତୁମେ ସବୁବେଳେ ଛକିକି ରହିବ। ମନକୁ କେମିତି ଛକିବା? ମନ ତ ଯାହା କହିଲା କରିଦଉଛେ, ଆଉ ମନକୁ କେମିତି ଛକି ପାରିବ? ସେଥିପାଇଁ ସବୁବେଳେ ଆମେ ଶ୍ରବଣ କୀର୍ତ୍ତନ ନିଜର ସାଧନ ଯେତେ ଶୁଣିଲେ ଆହାର ଇନ୍ଦ୍ରିୟ ସବୁ ଜିନିଷକୁ ଜଗି 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 ତାପରେ ଆମେ ଭଗବାନଙ୍କୁ ପ୍ରାର୍ଥନା, ଏତିକି ପରେ ଯାଇକି ଏଇ ମନ ଇନ୍ଦ୍ରିୟକୁ ଆମେ ସଂଯମ କରିପାରିବାନି। ଏମାନେ ଅପ୍ରାକୃତ ନହେଲେ ମୁଖ୍ୟ କଥା ହେଲା ଆମେ ବହୁତ ସଂଯମୀ ଲୋକ ଅଛନ୍ତି, କର୍ମୀ ଲୋକ କଣ ବହୁତ ସଂଯମୀ ଲୋକ ନାହାନ୍ତି? ବହୁତ ସଂଯମୀ ଲୋକ ତାଙ୍କ କଥାବାର୍ତ୍ତା ବହୁତ ଧୀର ନିରାମିଷ ଲୋକ, କାମନା ବାସନା ନଥିବ, ହେଲେ କଣ ଭକ୍ତି ବା କରିବାକୁ ହେଲେ ଆମକୁ ଦରକାର ଇନ୍ଦ୍ରିୟ ଗୁଡିକ ଅପ୍ରାକୃତ ହେବେ। ସେଥିପାଇଁ ଆମକୁ ନିରାମିଷଟା ଆମକୁ ନିରାମିଷ ଖାଇବା ସାତ୍ୱିକ ହବା ଆମକୁ କେବେ ଆମ ଆଚାର୍ଯ୍ୟ ମାନେ କହିନାହାନ୍ତି, କାରଣ ଏଥିରେ ତୁମେ ହଁ ସୁଖ ଶାନ୍ତିରେ ରହିପାରିବ କିନ୍ତୁ ତୁମେ ଭଗବାନଙ୍କୁ ପାଇପାରିବନି। ଭଗବାନ ପାଇବା ହେଲେ ତୁମେ ଇନ୍ଦ୍ରିୟ ଗୁଡିକ କଣ ହବାର ଅଛି? ଅପ୍ରାକୃତ ହବାର ଅଛି, ଟ୍ରାନ୍ସଜେଣ୍ଡାଲ ହବାର ଅଛି। ଅପ୍ରାକୃତ ଇନ୍ଦ୍ରିୟ ମାନେ କଣ? ତାଙ୍କର ଏ ବିଷୟ ପ୍ରତି ସେମାନେ ଆକୃଷ୍ଟ ହେବେନି, ବିଷୟ ବାସନାରେ ସେମାନେ କେବେ ପ୍ରଭାବିତ ହେବେନି। ସେଥିପାଇଁ ଆମେ ସବୁ ଅପ୍ରାକୃତ ଜିନିଷ ରହୁଛେ, ତୁଳସୀ ସବୁ ଡେଲି ଚରଣାମୃତ ପାଉଛେ, କାହିଁ ଚରଣାମୃତ ପାଉଛେ? ପ୍ରଭୁ ଜିଭାର ଯୋଉ ଜଡ଼ରସ ଅଛି ଏଇଟା କେମିତି ଯାଉ, ଚକ୍ଷୁରେ ଭଗବାନଙ୍କୁ ଦର୍ଶନ କରିବା, ଘରେ ଆଲେଖ ରଖିଲେ ଭଗବାନଙ୍କୁ ଦର୍ଶନ କରିବାକୁ ପଡିବ, ଜିଭାରେ କୀର୍ତ୍ତନ କରିବା, ଭାଗବତ କଥା ଶୁଣିବା, ସବୁ ଲାଗି ଲାଗି ରଖିବାକୁ ପଡିବ, କୋଉଟା ଢିଲା କଲେ ହବନି? ମନଟା ଏଇଭଳିଆ ମନ ଯୋଉ ଷଠ କିରାତ ଭଳି କେବେ ତୁମେ ତା ସାଙ୍ଗରେ ବନ୍ଧୁତା କରିବନି, ଅନବସ୍ଥିତ ଆଉ ତାର ଠିକଣା ନାହିଁ, ଆଉ କେତେବେଳେ କଣ କୁଆଡ଼େ ଟାଣି ନେଇକି ପଳେଇବ ହିସାବ ପତ୍ର ନାହିଁ, ଆଉ ପୁରା ଜଗି 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 ପୁରା ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରିକରି ଚାଲିଥିବ ଚାଲିଥିବ ଏଠି ଆଉ ଭଗବାନ ପୁଣି କହିଦେଲେ ନା ଇନ୍ଦ୍ରିୟାଣାମ ମନଶ୍ଚାସ୍ମି, ଦୁର୍ଜୟ ଭିତରେ ମୁଁ କିଏ ଏକାଦଶ ସ୍କନ୍ଧରେ କହିଲେ ସମସ୍ତଙ୍କୁ ଜୟ କରିପାରିବ, ଜଣଙ୍କୁ ଜୟ କରିପାରିବନି ଭଗବାନ କହିବ ଦୁର୍ଜୟ ଭିତରେ ମୁଁ ହଉଛି ମନ, ତୁମ ମନକୁ ତୁମେ ଜୟ କରିପାରିବନି, ତୁମେ ଜାଣୁଛ ଏଇଟା କରିବା କଥା ନୁହେଁ କିନ୍ତୁ ପାରିବନି। ସେଥିପାଇଁ ସେ କହିଲେ ଇନ୍ଦ୍ରିୟ ଭିତରେ ମୁଁ ହଉଛି ମନ, ତୁ ଦେଖିବା ପାଇଁ ଚାହୁଁଛ ମୁଁ କିଏ? ଦେଖ ମନ ଦେଖ, ସେ ମନଟା କଣ କରୁଛି? ସବୁବେଳେ ଭଗବାନଙ୍କ ଚରଣ ବିନ୍ଦରେ ସବେ ମନେ କୃଷ୍ଣ ପଦାର ବିନ୍ଦ ସବୁବେଳେ ଚେଷ୍ଟା କରୁଛି କିନ୍ତୁ ପ୍ରଭୁଙ୍କ ଚରଣରେ ମନ ରହୁ, ପ୍ରଭୁଙ୍କ ଚରଣରେ ମନ ରହୁ, ନାମଟା ସବୁବେଳେ କରିବା ଦରକାର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ, କାରଣ ନାମଟା ଯେତେ ମାନେ କରୁଥିବା ମୁଣ୍ଡ ଭିତରେ ଅଲଗା କିଛି ପଶିବନି, ପଶିଲେ ବି ସେ ଆମକୁ ପ୍ରଭାବିତ କରିବନି। ନାମ ସ୍ମରଣ ନ କରିପାରିବା, ସୁଖ ଦୁଃଖ ଦୁଃଖ ଦେଖ, ଜଣେ କହିବ ମୁଁ ନାମ କଲାବେଳେ ମୋର ଚିନ୍ତା ଆସୁଛି, ଆଚ୍ଛା ନାମଟା ଛାଡ଼ିଦିଅ ଦେଖିବା ତୁମ ଚିନ୍ତା ବନ୍ଦ ହଉଛି କି। ଆଚ୍ଛା ନାମ କଲାବେଳେ ଯୋଉ ଚିନ୍ତାଟା ପଶୁଛି, କମସେ କମ ସେଇ ଚିନ୍ତାଟା ତୁମକୁ ବେଶୀ ଦୁଃଖ ଦଉନି, ତୁମେ ସେଇ ନାମ କରି ତାକୁ ହଟେଇ ଦଉଛ। କିନ୍ତୁ ନାମ ନ କରି ଯୋଉ ଚିନ୍ତା ଗୁଡା କରିବ, ସେ ଚିନ୍ତାଟା ତୁମର ଦିନ ମାନେ 24 ଘଣ୍ଟା ରହିବ, ସେ ଚିନ୍ତାଟା ତୁମକୁ ପୁରା ଗ୍ରାସ କରିଦବ। ତେଣୁ ବଡ ଆମର ବୈଜ୍ଞାନିକ ଭିତ୍ତିରେ ଆଚାର୍ଯ୍ୟମାନେ ସବୁ କରୁଛନ୍ତି। ତୁମେ ଭଗବାନଙ୍କର ମହାପ୍ରସାଦ ପାଇବା ଦରକାର, ଗୀତା ଭାଗବତ ଡେଲି ଘରେ ପଢିବା ଦରକାର, ଭଗବାନଙ୍କୁ ଦର୍ଶନ କରିବା ଦରକାର, ନାମ ସଂକୀର୍ତ୍ତନ କରିବା ଦରକାର, ଏଇଟା ନ କଲେ ଆମେ ପାରିବାନି। ଆଉ ବର୍ତ୍ତମାନ ଯେତେ ବିଶେଷ କରି କଳିଯୁଗର ଗୋଟେ ବଡ ଖରାପ ସମୟ ହେଉଛି, ଯେତେ ଇନ୍ଦ୍ରିୟ ମାନଙ୍କ ଯୋଉ ଶୁଣିଲେ, ଯେତେ ଇନ୍ଦ୍ରିୟ ମାନଙ୍କୁ ଉତ୍ତେଜିତ କରିବା ଜିନିଷ ଗୁଡା ସବୁ ବାହାରିଛି। ଆଗରୁ ସେ ଦେଖୁନା, ଏବେ ଯେକୌଣସି ଖାଇବା ଜିନିଷ ଯେକୌଣସି ଗୋଟେ ସାତ୍ତ୍ୱିକ ଲୋକଟା ହେଇଯାଉ, ଭକ୍ତ ବି ସେ କଣ୍ଟ୍ରୋଲ କରିପାରିବେନି। ଆଜିକାଲି ଯୋଉ ଫ୍ଲେଭର ସବୁ ବାହାରିଲାଣି, କଣ କହୁଛ ବାସନା, ସେ ଏମିତି ପକେଇ ଦଉଛନ୍ତି, ତୁମେ ତ ଚାମଚ ଜାଗାରେ 5 ଚାମଚା ଖାଇଦବ ଆଉ କଣ, ତମେ ଯାହା ହଉଛି ହଉ, ତାପରେ ଯାହା ହବ। ସଂସାର ବର୍ତ୍ତମାନ ପୁରା ସଂସାରଟାକୁ ଗୋଟିଏ ଜିନିଷ ଜଗିଛି, ଜାଣିପାରୁଛନ୍ତି, ହୋଲ ୱାର୍ଲଡକୁ ଗୋଟିଏ ଜିନିଷ ବର୍ତ୍ତମାନ କଭର କରିଛି, ଯିବା କେବଳ ଖାଇବା, ସବୁଆଡେ ପ୍ରମିନେଣ୍ଟ ବର୍ତ୍ତମାନ କଳି ଜାଣିଛି, ଗୋଟିଏ ଜିନିଷକୁ ଧରିଦେଲେ ସବୁ ପଡ଼ିବେ। ସେଥିରେ ସେ କହିଲେ ତାର ମଧ୍ୟ ଯିବା, ସବୁ ଜାଲରେ ପଡ଼ିବେ ପୁରା ସବୁଆଡେ। ଦେଖ ତୁମେ କୌଣସି ଗାଁ ଗହଳିରେ ଦେଖିବ, ସକାଳୁ ଉଠିଲେ ପଲିଥିନ ଧରିକି ଆଳୁଦମ ଗଲେଣି ଘରୁ, ପଖାଳ ଖାଇବା ଲୋକ, କେଉଁ ଛୁଆ ଚୁଡ଼ା ଖାଉଛନ୍ତି, ଚୁଡ଼ା ମୁଡ଼ି ଆଉ କିଏ ଖାଉଛି, କିଛି ନାହିଁ। ଶୀତ ଦିନେ ମୋର ମନ ଲଛି, ଆମେ ସବୁ ଯେତେବେଳେ ଯାଉ ସବୁ ପାଠ ପଢିବା ପାଇଁ, ସବୁ ଚାଦର ଭିତରେ ମା ମାନେ ସବୁ ଉଖୁଡ଼ା ଦିଅନ୍ତି, ଉଖୁଡ଼ା ଚୁଡ଼ା ମିଶେଇକି ଦିଅନ୍ତି, ସେଉ ପାଠରେ ଚୁବେ ଚୁବିକା ଯୋଉ ମାଷ୍ଟରମାନେ ବାଡ଼େଇବ। ବର୍ତ୍ତମାନ କୌଣସି ଛୁଆ ସେ ଗରମ ପାଣିରେ କଣ ଗୋଟେ କଣ ବାହାରୁଛି ଜିଆ ଭଳିଆ ଗୋଟା କଣ ଚାଉମିନ, ତାକୁ ଗରମ ପାଣିରେ ମ୍ୟାଗି, ଗରିବ ଛୁଆ ଗୁଡାକ ଖାଇବାକୁ ନାହିଁ, ତାଙ୍କର ଘରେ ତାଙ୍କର 10 ଟଙ୍କା ଦେଇ ଖାଇବେ। କୌଣସି ବର୍ତ୍ତମାନ ନାହିଁ ସମଗ୍ର ବିଶ୍ୱରେ ଧନୀ ଗରିବ ସମସ୍ତଙ୍କୁ ଗୋଟିଏ ଜିନିଷ ଗ୍ରାସି ଦେଇଛି, ସେଟା ଜୁହା। ତୁମେ ଦେଖ ମାନେ ଫାଷ୍ଟଫୁଡ ଷ୍ଟଲ ଗୁଡାକ ଗାଁ ଗହଳିରେ ଏ ଗୁପଚୁପ ବିକ୍ରି ହେଲା ହଉନି, ଏ ଯୋଉ କଣ ଚାମଚ ଲମା ଲମା ଗୁଡାକ ଯୋଉଟା କଣ କହୁଛ ଚାଉମିନ, ଗାଁ ଗହଳି ବିକ୍ରି ହେଲାଣି ବା, ସେ ତାଙ୍କରି ଗାଁରୁ ବାହାରିକି ଆସୁଥିଲା କଣ ଆମର କଣ କି ଗାଁ ତୁମର ନା ତୁମ ଗାଁ କଖାରୁଣୀ, ସେ କଖାରୁଣୀ ତୁମ ଗାଁରେ କଣ ବିକ୍ରି ହଉନି, ତାଙ୍କ ଗାଁରେ ବିକ୍ରି ହେଲାଣି। ମୁଁ ଥରେ ଯାଇଥିଲି କେବେ 4 ବର୍ଷ ତଳେ ଦେଖିଲା ବେଳକୁ ସିଏ ବି ଗାଁର ଲୋକ ଲୋକାଲରେ ତିଆରି କରିକି ସେ ଆଣୁଛନ୍ତି, କୋଉଠି ଠେଲାଗାଡ଼ି ସବୁ ଧରିକି ଚାଲିଛନ୍ତି, ମାନେ ଜୁହା ରସ ଏତେ ଜିଭର ବଢିଯାଇଛି ବର୍ତ୍ତମାନ। ଉଫ, ଆଉ ଜିଭା ରସ ବଳେ ଭଜନ କଣ କରିପାରିବ। ପ୍ରଭୁପାଦ ସବୁବେଳେ କହୁଥିଲେ ଭଜନ କରିବା ବୋଲି ଦୁଇଟା ଜିନିଷ ତୁମକୁ ଦେଖିବାକୁ ପଡିବ, ମନଲି ମହାପ୍ରସାଦ ପ୍ରଭୁପାଦ କହୁଥିଲେ, କେବଳ ଭଗବାନଙ୍କ ପ୍ରସାଦ ପାଇବ, ଆଉ ଦ୍ୱିତୀୟ ନାମ କୀର୍ତ୍ତନ କରିବ। ଏଇଟା ଏଇଟା 11 ସ୍କନ୍ଧର ସିଦ୍ଧାନ୍ତ, ଆମେ ଭଗବାନଙ୍କ ପ୍ରସାଦ କେବଳ ପାଇବା ଦରକାର, ଆଉ ନାମ ସଂକୀର୍ତ୍ତନ କରିବା ଦରକାର, ନହେଲେ ଇନ୍ଦ୍ର ଗୁଡ଼ିକ ଅପ୍ରାକୃତ ହେବେନି, ଏ ମନ ପୁଣି ଆମକୁ ହଇରାଣରେ ପକେଇବ, ଏ ଜନ୍ମର ଦୁଃଖୀ ପୁଣି ଅନନ୍ତ ଜନ୍ମ ପାଇଁ ଦୁଃଖୀ ହେଇକି ରହିବା। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରେମାନନ୍ଦେ ହରିହରେ, ହରେ କୃଷ୍ଣ।